শিক্ষাষ্টকম আলোচনা করছি এবং শিক্ষাষ্টকমর তৃতীয় শ্লোক আমি আস্বাদন করছে, যাহা সচ্চিদানন্দ ভক্তিবিনোদ ঠাকুর যাহা তাঙ্কর ভাষ্য রচনা করছেন সে ভাষ্যকু মাধ্যম করি এবং সেই তৃতীয় শ্লোকর বর্তমান চতুর্থ চরণে আমি উপস্থিত হয়েছে এবং চতুর্থ চরণে আমি শ্রবণ করছে মান দেন চতুর্থ লক্ষণ কণ যেমন ভগবানকর ভজন করছেন যেমন ভগবানকর ভক্তি করছেন নাম গ্রহণ করছেন সেমানে কেমিতি শৃঙ্খলিত হেবে শৃঙ্খলিত মানে উভয় দৃষ্টির শৃঙ্খলিত ব্যক্তি উভয় দৃষ্টির শৃঙ্খলিত হওয়া উচিত উভয় দৃষ্টি কোণ গোটে হচ্ছে চারিত্রিক দৃষ্টি দ্বিতীয় হচ্ছে ভজন দৃষ্টি আমি কেবল চারিত্রিক দৃষ্টি শৃঙ্খলিত হলে ভজন যে ঠিক হয়ে যাব সেটা নুহ ভজন বি ঠিক করা দরকার পরিপূরক কারণ আপনার দেখবে এইভাবে গুণবান ব্যক্তি সংসার মধ্যে কোণী কোণী স্থানে থাইপারে কিন্তু সে ভজন করুনা তৃণাদপি সুনিজ ভাব থাকা ব্যক্তি সংসার বি থাইপার অনেক বহু তরলিব সহিষ্ণু না বৃক্ষ ভাবে সহিষ্ণু ব্যক্তি সংসারে বহু অবং অমানি না নিরহংকারী ব্যক্তি নিরভিমানী ব্যক্তি সংসারে বহু থাইপার মান দেন অন্য সম্মান দেওয়া ব্যক্তি বহু থাইপার কিন্তু সে যদি হরিভজন ন করছেন তাহলে সে গুণর কোণ মূল্য অছে তেমন হরিভজন জন করছে মানে সে গুণটা হচ্ছে শোভায়মান হরিভজন কলে সে গুণটা তা মানে নয় সেটা নিরর্থক সে বহুত মহৎ গুণ কিন্তু হরিভজন করা আবশ্যক সে গুণর বশবর্তী যদি হরিভজন করছি তাহলে ভগবান সে পাইব এবং হরিভজন যদি নিরপরাধ ভাবে করছি একান্তিক ভাবে নিরপরাধ ভাবে ভগবানকে স্মরণ করছি ভজন করছি তাহলে সে গুণ বি আপে আপে আসব ইয়ে উভয় পরিপূরক তেমন আমি আলোচনা করছে দুই দৃষ্টিকোণর আমি শৃঙ্খলিত হওয়া আবশ্যক গোটে হচ্ছে চারিত্রিক দৃষ্টিকোণর দ্বিতীয় হচ্ছে ভজন দৃষ্টিকোণর হরিভজন আমি করছে হরিভজন বি শৃঙ্খলিত হওয়া উচিত হরিভজনরে চরিত্র চরিত্র দৃষ্টিকে শৃঙ্খলিত হওয়া উচিত কারণ এই চরিত্রবান যদি নহিপার এই চরিত্র যদি ন হব সে হরিভজন যা হব সেটা কেবল কোণ কেবল আক্ষরিক উচ্চারণ কেবল অক্ষর উচ্চারণ হব তেমন বহু গম্ভীর সাধক মানে বহু গম্ভীর হওয়া উচিত ভক্তি মার্গ কেউ মানে আসিথান ইয়ে বি গোটে সিদ্ধান্ত অ ভক্তি মার্গকু যে আসিথান সে বহু জন্মর স্বীকৃতি ফলরে সে আসছেন যদি গম্ভীর জন নহেলা ভক্তি মার্গ যদি সে গম্ভীর নহেলা গোটে খামখিয়ালি ভাব রহব সব কার্যরে ভক্তির সব অঙ্গে তাহলে সে ভগবান পাইবা বহু সময় সাপেক্ষ সে ভগবান নিকটতর হয়ে পারবনি তাকে দোষ দিয়া তা স্থিতি সে সজাড়ি পড়ুনি এটা হচ্ছে তার অভাব এটা হচ্ছে তার কম কুহযোগ তার এটা দোষ হয়ে পড়ে আমি কিন্তু তাকে দোষ বলে দেখিকি কীর্তন করা উচিত নহ জন সচেতন হওয়া উচিত না বারম্বার এ বিষয়ে শ্রবণ করা উচিত এ বিষয়ে জিজ্ঞাসা করা উচিত বর্তমানে দেখুন কলিযুগর অবস্থা এ প্রায় এটা দেখা যায় নিজের সবু বস্তু প্রতি সমস্তে সচেতন দেখুনা আমি আখি আগে দেখুছু কুছু প্রত্যেক বস্তু যদি কোণী বস্ত্র টিকিয়ে ব্যতিক্রম হয়ে যাচ্ছি সঙ্গে সঙ্গে সমস্তে সচেতন হওয়া চেষ্টা করে নেছেন দেখুন ভোজন যদি কিছু ব্যতিক্রম হয়ে যাচ্ছি সঙ্গে সঙ্গে তার গোটে কোণ সূত্র বাহার করে নেছেন আচ্ছাদন যদি কিছু ব্যতিক্রম হল সঙ্গে সঙ্গে গোটে সূত্র বাহারি যাচ্ছি রহবার যদি কিছু ব্যতিক্রম হয়ে যাচ্ছি সঙ্গে সঙ্গে গোটে সূত্র বাহারি যাচ্ছি মানে মন এমিতি আমার কোণ কুহযোগ পুরা অভ্যস্ত হয়ে রয়েছে শরীর সহিত শরীর ভোগ্য বস্তু সহিত মন এমিতি অভ্যস্ত হয়ে রয়েছে সে শরীর ভোগ্য বস্তুরে যদি কিছু বাধা সৃষ্টি হচ্ছে তাপরে যদি কিছু সমস্যা আসি যাচ্ছে তাহলে মন সঙ্গে সঙ্গে এইভাবে সে আপে আপ গোটে সজাড়া গোটে কোণ সূত্র বাহার করে নেছে কিন্তু ভজন ভজনের যে প্রতিবন্ধক আসছে ভজনের যে বিঘ্ন আসছে ভজনের যে আমি কোণ শিথিলতা শিথিল হয়ে যাচ্ছে দৃঢ় হয়ে পড়ুনি তাপরে তো কাহার প্রয়াস নাই তাপরে তো কে সচেতন নুহতি কী নুহতি প্রশ্ন যদি কে পচারে মনরে তাহলে কোণ জন সচেতন হয়ে পড়ুনি ଅଲଗା ସବୁ କାର୍ଯ୍ୟ ପାଇଁ ସଚେତନ ହୋଇଯାଉଛି, ଭଜନ ପାଇଁ କାହିଁକି ସଚେତନ ହୋଇପାରୁନି? ପୁଣି ଉପଯୁକ୍ତ ପ୍ଲାଟଫର୍ମରେ ଅଛି, ଉପଯୁକ୍ତ ପ୍ଲାଟଫର୍ମରେ ଅଛି। ଆମ ଦେଖୁନାହାନ୍ତି ମହାରାଜ ସେଥିପାଇଁ ଥରେ କହୁଥିଲେ ଗୋଟେ କ୍ଲାସ୍ରେ, କୃଷ୍ଣ ଚେତନର ସମସ୍ତ ଅଙ୍ଗକୁ କ'ଣ ଆମ ପାଖରେ ଭଗବାନଙ୍କ କୃପାରୁ ପ୍ରାୟ ଅଛି କହିଲେ ଚଳେ। କୃଷ୍ଣ ଚେତନର ସମସ୍ତ ଅଙ୍ଗ ଆମ ପାଖେପାଖେ ଅଛି, ସମସ୍ତ ଅଙ୍ଗ ରହିଛି ନା। ଫୋନ୍ ଆମେ ବ୍ୟବହାର କରୁଛେ, ଫୋନ୍ରେ କଥା ହେଲେ କ'ଣ କହୁଛେ? ହ୍ୟାଲୋ କହୁନି ତ ହରେ କୃଷ୍ଣ କହୁଛେ ନା ନାଇଁ? ଘରେ ଦେଖିବେ, ଯୁଆଡ଼େ ଦେଖିବେ କୃଷ୍ଣଙ୍କ ଫଟୋ ମରାହେଇଛି। ରୁମ୍ରେ ବି ଯିଏ ଯେଉଁ ରୁମ୍ରେ ଅଛନ୍ତି, କମ୍ ସେ କମ୍ ତା ରୁମ୍ରେ ନିଶ୍ଚିତ 2-4 କୃଷ୍ଣ ଫଟୋ ମାରିଥିବ ଅଛି ନା ନାଇଁ? ଉଠିଲେ ଉଠୁ ଯେମିତି ନଜରଟା କୃଷ୍ଣ ଉପରେ ପଡ଼େ, ଭଗବାନ ଉପରେ ପଡ଼େ, ସେ କୃଷ୍ଣ ଫଟୋ ରହିପାରେ, ମହାପ୍ରଭୁଙ୍କ ଫଟୋ ଥାଇପାରେ, ଜଗନ୍ନାଥଙ୍କ ଫଟୋ ଥାଇପାରେ, ପ୍ରାୟ ଥିବ। ବହିରେ କୃଷ୍ଣଙ୍କ ଫଟୋ ରହିଲା, ସାମ୍ନାରେ ବି କେହି କେହି କୃଷ୍ଣ ଫଟୋ ମାରିଥାନ୍ତି, ଏମିତି କ'ଣ କୁହାଯିବ? ଚାବି ଲକେଟ୍ରେ ମଧ୍ୟ ହରେ କୃଷ୍ଣ ଲେଖା ହେଇଛି, ମାନେ ସବୁଆଡ଼େ କୃଷ୍ଣ ଚେତନା ପାଇଁ ଆମକୁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ପୁଣି ଜପ କରୁଛେ ପୁଣି ତୁଳସୀ ମାଳିରେ, ତୁଳସୀ ହେଉଛନ୍ତି ଚିନ୍ମୟ ବସ୍ତୁ, ଦିବ୍ୟ ବସ୍ତୁ, ତୁଳସୀ ମାଳିରେ ଜପ କରୁ, ଚିନ୍ମୟ ବସ୍ତୁ, ସବୁକିଛି ଦିବ୍ୟ ବସ୍ତୁରେ କ'ଣ ଆମେ କ'ଣ ଯୋଡ଼ି ହେଇକି ରହିଛେ, କିନ୍ତୁ ମନ ଲାଗୁନି, ଭଜନରେ ଶିଥିଳତା ଆସିଯାଉଛି। ଆଚ୍ଛା, ତା ପାଇଁ ତ ପ୍ରୟାସ କରୁନି, ତା ପାଇଁ ତ ଚିନ୍ତିତ ନୁହନ୍ତି, ତା ପାଇଁ ତ କେହି କେବେ ଅନୁତାପ କରୁନାହାନ୍ତି, ମୋର ଭଜନ ହେଉନି, କ'ଣ କରିବି, କେମିତି କରିବି, କେମିତି ହେବ, ସେ ଚିନ୍ତା ତ ନାହିଁ। ଅଲଗା କୌଣସି ଦେଖୁନାହାନ୍ତି, ଶାରୀରିକ ବ୍ୟବସ୍ଥାରେ ଯଦି ଟିକିଏ ବ୍ୟତିକ୍ରମ ହୋଇଯିବ, ସଙ୍ଗେ ସଙ୍ଗେ ଖାଲି ଚିନ୍ତା ନାହିଁ, ସଙ୍ଗେ ସଙ୍ଗେ ସୂତ୍ର ବାହାର କରୁନୁ ଯେ ଏଇଟା ହେଲାନି ତ ଠିକ୍ ଅଛି, ମୁଁ ସେଇଟା କରିଦେବି, ରହିବା ପାଇଁ ସୁବିଧା ହେଉନି ଠିକ୍ ଅଛି, ମୁଁ ସେଇଠି ରହିଛି, ଖାଇବା ପାଇଁ ସୁବିଧା ହେଉନି ଠିକ୍ ଅଛି, ମୁଁ ରୋଷେଇ କରିଦେବି, ନିଜେ କରିଦେବି। ଦେଖନ୍ତୁ, ପ୍ରତି ଜିନିଷ ପାଇଁ ଆମେ ସୂତ୍ର ବାହାର କରିନେଉଛେ, କିନ୍ତୁ ମୋର ଭଜନ ହେଉନି, କାହିଁକି ହେଉନି? ତା ବିଷୟରେ ଅନୁସନ୍ଧାନ ନାହିଁ କି ସଚେତନତା ନାହିଁ, ତା ପ୍ରଶ୍ନ ଆସିବ, ଦୋଷୀ କିଏ? ଦୋଷୀ କାହାକୁ ଦେବେ, କାହାକୁ ଦୋଷ ଦେବେ? ଦୋଷୀ କିଏ? ପରିବେଶକୁ ଦୋଷ ଦେବା, ପାରିପାର୍ଶ୍ୱିକ ପରିସ୍ଥିତିକୁ ଦୋଷ ଦେବା, ସଙ୍ଘକୁ ଦୋଷ ଦେବା, କାହାକୁ ଦୋଷ ଦେବେ? ଦୋଷୀ କିଏ? ସୁଶୀଲ କୃଷ୍ଣପ୍ରଭୁ। ଦୋଷୀ ଆମେ ନିଜେ, ଦୋଷୀ କେହି ନୁହନ୍ତି। ଆମ ପାଇଁ ପରିବେଶ ସମସ୍ୟାର କାରଣ ନୁହଁ, ଯଦି ପରିବେଶ ସମସ୍ୟାର କାରଣ ହୋଇଥାନ୍ତେ, ଯଦି ପାରିପାର୍ଶ୍ୱିକ ପରିସ୍ଥିତି, ବ୍ୟକ୍ତିବିଶେଷ ଏମାନେ ଯଦି ସମସ୍ୟାର କାରଣ ହୋଇଥାନ୍ତେ, ତାହେଲେ ପ୍ରହ୍ଲାଦ ମହାରାଜ ଭଜନ କରିପାରିନଥାନ୍ତେ, କରିପାରିଥାନ୍ତେ? ତାଙ୍କର ତ ସବୁ ପ୍ରତିକୂଳ ପରିବେଶ ଥିଲା, ଅନୁକୂଳ କିଛି ନଥିଲା। ତେଣୁ ସେ ଦେଖନ୍ତୁ, ତାଙ୍କର ଅଲଗା କୌଣସି ପ୍ରୟାସ ନାହିଁ, ଶରୀର ପାଇଁ ଯାହା ପ୍ରତିକୂଳ ପରିବେଶ ଆସିଯାଉଛି ତା ପାଇଁ ଚିନ୍ତା ନାହିଁ, ତା ପାଇଁ ସୂତ୍ର ବାହାର କରୁନଥିଲେ, ଭଜନ କେମିତି କରିବି ତା ପାଇଁ ଚିନ୍ତିତ ଥିଲେ। ଆମର ଦେଖନ୍ତୁ ଠିକ୍ ଓଲଟା, ଆମର ଠିକ୍ ଓଲଟା, ଆମ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଅଛି, ନିଜେ ବି ଆମେ ବ୍ୟବସ୍ଥାର କ'ଣ ସୂତ୍ର ବାହାର କରୁନଉଛେ, କିନ୍ତୁ ଭଜନ କେମିତି ହେବ, ମୁଁ କେମିତି ଅଧିକା ଶ୍ରବଣ କରିବି, କେମିତି ଅଧିକା ଭଗବାନଙ୍କ ସେବାରେ ଲାଗିବି, କେମିତି ଅଧିକା ଅଧ୍ୟୟନ କରିବି, କେମିତି ଅଧିକା ଭଜନ କରିବି, ତା ପାଇଁ ଆମେ ପ୍ରୟାସ ହୋଇପାରୁନୁ। ପୁଣି ଅଛେ ଉନ୍ନତ ସ୍ଥିତିରେ ପରିବେଶ, ଯାହା ତ ଗୋଟେ କ'ଣ କ'ଣ କୁହାଯିବ, ଗୋଟେ ଶୃଙ୍ଖଳିତ ପରିବେଶ ଭିତରେ ଅଛେ ନା, ଭଗବାନଙ୍କର ଭଜନ କରିବା ପାଇଁ ଗୋଟେ ଉପଯୁକ୍ତ ପରିବେଶ ଭିତରେ ଅଛେ ନା। ସେଇଠି ମହାପ୍ରଭୁ ବାରମ୍ବାର ଏଇ ଶିକ୍ଷାର ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ସେଥିପାଇଁ ମହାପ୍ରଭୁ କହିଛନ୍ତି, ଏଇ ଯେଉଁ ଶ୍ଲୋକ, ତୃତୀୟ ଶ୍ଲୋକ, ଏ ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଆମ ଆଚରଣ କାଗେ ସଜାଡ଼ିବା ପାଇଁ ପଡ଼ିବ। ଭଜନକୁ ଶୃଙ୍ଖଳିତ କରିବା ପାଇଁ ଆବଶ୍ୟକ, ଭଜନ ଯଦି ଶୃଙ୍ଖଳିତ ନ ହେଲା ତାହେଲେ କ'ଣ? ଓଡ଼ିଆର ଗୋଟେ କଥା ଅଛି ନା, ମୋତେ ଯେତେ ମାଠୁଛୁ ମାଠ, ତାପରେ ମୁଁ ସେଇ ଦରପୋଡ଼ା କାଠ। ବର୍ତ୍ତମାନ କ'ଣ କି, ଏ ପାଠ ପ୍ରବଚନ ଶୁଣି 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 ସମସ୍ତଙ୍କ କ'ଣ କ'ଣ କୁହାଯିବ, କାନ ବଧିରା ହେଇଗଲାଣି। ହଁ, ଆମେ ଜାଣିନୁ କି ଏଇଟା, ଆମେ ଜାଣିଛୁ, ସମସ୍ତଙ୍କ ଭାବନା ବର୍ତ୍ତମାନ ଏଇଆ, ଆଚ୍ଛା ଜାଣିଛ ଯଦି କାର୍ଯ୍ୟରେ ଲଗାଅ। ମୁଁ ମୋ ପାଇଁ ବି କହୁଛି, ଆମେ ଯଦି ବିଚାର କରି ଆମେ ସବୁ ଜାଣିଛୁ, ଯଦି ଆମେ ଜାଣିଛେ କାର୍ଯ୍ୟରେ ଲଗାଇବା ଦରକାର। ବିଦ୍ୱାନ କିଏ, ଜାଣିଛି କିଏ ବୋଲି କୁହା, କାହାକୁ କୁହାଯିବ ବିଦ୍ୱାନ? କିଏ ଯିଏ ଜାଣେ ସେ ବିଦ୍ୱାନ, ଜାଣିବା ଲୋକ ବହୁତ ଅଛନ୍ତି, ପ୍ରକାଶାନନ୍ଦ ସରସ୍ୱତୀ ଜାଣିନଥିଲେ କି? ସେ ତ ବହୁତ ଜାଣିଥିଲେ, ତାଙ୍କୁ ବିଦ୍ୱାନ ରୂପେ ଗଣନା କରାଗଲା କି? କିନ୍ତୁ ବିଦ୍ୱାନ ରୂପେ ଗଣନା କରାଗଲା ବିପ୍ରଭୁ, ଯିଏ ବସି ଗୀତା ପଢ଼ୁଥିଲେ, ମହାପ୍ରଭୁ ତାଙ୍କୁ ସ୍ୱୀକାର କରିଥିଲେ ନା, ସମର୍ଥନ କରିଥିଲେ ନା? ଆମର ତ ସେ ବିଷୟ ଆଲୋଚନା ହେଇଥିଲା, କାହିଁକି ତାଙ୍କୁ ସମର୍ଥନ କଲେ, ସ୍ୱୀକାର କଲେ? ଆଚରଣ ଭାବ, ଆମେ ସବୁ ଜାଣିଛେ କିନ୍ତୁ କାମରେ ଲଗେଇ ପାରୁନି। ବର୍ତ୍ତମାନ ସେଇଆ ପ୍ରବଚନ ଶୁଣି ଆମେ ଜାଣିଛୁ, ଆ ସେଇ କଥା କ'ଣ କୁହାଯାଉଛି, ସେଇ କଥା କେତେ ଶୁଣିବା ଆମ, ଆ ଯେତିକି ଶୁଣିଛେ ତାକୁ ସେତିକି କାମରେ ଲଗଉଛେ କି ସେତିକି ଲଗଉନି? ତେଣୁ ମହାପ୍ରଭୁ ଏଇ ଯେଉଁ ଶିକ୍ଷା ଦେଇଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଆମେ ଆସ୍ୱାଦନ କରୁଛେ। ଆମର ତ ଯୋଗ୍ୟତା ନାହିଁ, କେବଳ ଆସ୍ୱାଦନ କରୁଛେ ନିଜେ ଶୃଙ୍ଖଳିତ ହେବା ପାଇଁ। କେବଳ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛେ, ସାଧୁଗୁରୁ ବୈଷ୍ଣବ ଆଚାର୍ଯ୍ୟ ପରମ୍ପରା ସମସ୍ତଙ୍କ ପାଖରେ କେବଳ ଆମର ଏଇ ନିବେଦନ ଯେ ଆମକୁ ସଦ୍ବୁଦ୍ଧି ଦିଅନ୍ତୁ, ଭଜନର ଉତ୍ସାହ ପ୍ରଦାନ କରନ୍ତୁ, ସେବାର ଉତ୍ସାହ ପ୍ରଦାନ କରନ୍ତୁ। ଏ ଉତ୍ସାହ ଯଦି ନ ଆସିବ କ'ଣ କୁହାଯିବ? ଆଉ ବର୍ତ୍ତମାନ ଏଇ ଭାବ ଧୀରେ 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 ଶିଥିଳ ହୋଇଯାଉଛି। ତେବେ ଯାହା ହେଉ, ବର୍ତ୍ତମାନ ପ୍ରସଙ୍ଗରେ ଆମେ ଶୁଣୁଥିଲେ ମାନ ଦେନ, ଚତୁର୍ଥ ଶବ୍ଦକୁ ଆମେ ଶୁଣୁଛେ ମାନ ଦେନ, ଅନ୍ୟକୁ ମାନ ଦେବା। କିଭଳି ସେ ମାନ ଦେବା କଥା ଭକ୍ତିମୟ ଠାକୁର କହୁଥିଲେ, ସର୍ବାନ୍ ଜୀବନ ମାନଦ ଶବ୍ଦେନ ଯଥା ଯୋଗ୍ୟଂ ସର୍ବେଶାଂ ମାନଦତ୍ୱଂ ତସ୍ୟ ଚତୁର୍ଥ ଲକ୍ଷଣଂ। ମାନଦ ଶବ୍ଦେନ ଯଥା ଯୋଗ୍ୟଂ ସର୍ବେଶାଂ ମାନଦତ୍ୱଂ ତସ୍ୟ ଚତୁର୍ଥ ଲକ୍ଷଣଂ। ମାନଦ ଶବ୍ଦରେ ସମସ୍ତଙ୍କୁ, ସର୍ବେଶାଂ ସମସ୍ତଙ୍କୁ ଯଥାଯୋଗ୍ୟ ମାନ ସମ୍ମାନ ଦେବେ, ସମସ୍ତଙ୍କୁ ଯାହାକୁ ଯେତିକି ମାନ ସମ୍ମାନ ଦେବା ଆବଶ୍ୟକ ଦେବେ। ଗତକାଲି ଆମେ ଶୁଣୁଥିଲେ, ମୁଁ କେବଳ ସ୍ମରଣ କରି ନେଉଛି, ଯଦି ଆମେ ମାନ ସମ୍ମାନ ଉପଯୁକ୍ତ ନ ଦେଉଛେ, ନିଜଠୁ ଉଚ୍ଚ ସ୍ଥିତିରେ ଥିବା ବ୍ୟକ୍ତିବିଶେଷଙ୍କୁ ଆମେ ଯଦି ଉପଯୁକ୍ତ ସମ୍ମାନ ନ ଦେଉଛେ, ତାହେଲେ କ'ଣ ହେବ? ସେଇଟା ଅଭିମାନ ବଶତଃ ଆମେ ନିଚକୁ ଚାଲିଯିବା। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଏ ହେଉଛି ଗୋଟେ ଦୋଷ, ଦୋଷ ନାହିଁ, ଇଏ ହେଉଛି ଗୋଟେ ପାପ, ଗୋଟେ ପାପ। ସେ ପାପର ଫଳ କ'ଣ? କ୍ଷାରକର୍ତ୍ତମ ନାମକ ନର୍କକୁ ଯାଇକି ଦଣ୍ଡ ଭୋଗିବା ପାଇଁ ପଡ଼ିବ। ତେଣୁ କ୍ଷାରକର୍ତ୍ତମ ନର୍କରେ ଯାଇକି ଦଣ୍ଡ ଭୋଗିବା ପାଇଁ ପଡ଼ିବ। କ୍ଷାରକର୍ତ୍ତମ ନା କାଲି କହୁଥିଲି, ହଁ କ୍ଷାରକର୍ତ୍ତମ। ହଁ କ୍ଷାରକର୍ତ୍ତମେ, କ୍ଷାରକର୍ତ୍ତମେ ନିରୟ ଅବାକ୍ଷୀର ନିପାତିତ ଦୁରନ୍ତା ଯାତନା ହିଁ ଅଶ୍ନୋତେ 5:26-30। ତେଣୁ କ୍ଷାରକର୍ତ୍ତମ ନର୍କକୁ ଯାଇକି ଆମକୁ ଦଣ୍ଡ ଭୋଗିବା ପାଇଁ ପଡ଼ିବ ବୋଲି ସୁଖଦେବ ଗୋସ୍ୱାମୀ କହୁଛନ୍ତି। ନିଜଠୁ ଜନ୍ମ, ଗୁଣ, କୁଳ, ଆଚାର, ବ୍ୟବହାର, ଜ୍ଞାନ, ଏହା ଏ ଦୃଷ୍ଟିରୁ ଯଦି ଉନ୍ନତ ବ୍ୟକ୍ତିଙ୍କୁ ଆମେ ଦେଖୁଛୁ, ତାଙ୍କୁ କ'ଣ ମାନ ସମ୍ମାନ ଦେବା ଉଚିତ। ଏବଂ ଖାଲି କହିଲେନି କ'ଣ, ଯଥାଯୋଗ୍ୟ ସର୍ବେଶାଂ ସମସ୍ତଙ୍କୁ, କାହାକୁ କାହାକୁ ନା ସର୍ବାନ୍ ଜୀବାନ। ଗତକାଲି ତ ଆମେ ଶୁଣୁଥିଲେ ନା, ଗୁଣାଧିକାନ ମଦଂ ଲିପ୍ସେତ୍ ଅନୁକ୍ରଶ ଗୁଣାଧବାନ ମୈତ୍ରୀଙ୍କ ସମାନ ନ ତାପରେ ଅଭିଭୂତେ, ସେ କେବେ ବି ତାପରେ ତାପିତ ହେବେ ନା। ତେବେ କିଭଳି ଦେବେ, କାହାକୁ କାହାକୁ ଦେବେ? ଏଠି କହିଲେ ସର୍ବାନ୍ ଜୀବାନ ସମସ୍ତ ଜୀବକୁ କୃଷ୍ଣ ଦାସାନ ଜ୍ଞାନ କମପି ନ ଦ୍ୱିଷତି ପ୍ରତି ଦ୍ୱିଷତି ବା ସବୁ ଜୀବଙ୍କୁ, କାହାକୁ ବି ଦ୍ୱେଷ କରିବେନି, କୌଣସି ଜୀବକୁ ଦ୍ୱେଷ କରିବେନି। ସର୍ବାନ୍ ଜୀବାନ କେମିତି ଦୋଷ କରିବେନି, କାହିଁ କରିବେନି? ନା କୃଷ୍ଣ ଦାସାନ ଜ୍ଞାନତ୍ୱା, ସମସ୍ତେ ହେଉଛନ୍ତି କୃଷ୍ଣଙ୍କର ଦାସ, ଭଗବାନଙ୍କୁ ସମସ୍ତେ ସନ୍ତାନ, ଭଗବାନ ତ ନିଜେ କହିଛନ୍ତି। ସାଧାରଣ ବ୍ୟକ୍ତି ଏଇଟା ବୁଝିପାରିବେ ନାହିଁ, ସମସ୍ତେ ହେଉଛନ୍ତି କୃଷ୍ଣଙ୍କ ଦାସ, ସମସ୍ତେ ହେଉଛନ୍ତି କୃଷ୍ଣଙ୍କ ସନ୍ତାନ। ଭକ୍ତ ତ ଏଇଟା ବୁଝିବେ ନା, ଭକ୍ତଟା ବୁଝିବେ ନା, ସମସ୍ତେ ହେଉଛନ୍ତି କୃଷ୍ଣଙ୍କ ଦାସ, ଏଇଟା ଭକ୍ତ ବୁଝିପାରିବେନି, ସାଧାରଣ ବ୍ୟକ୍ତି ବୁଝିପାରିବେନି, ଭକ୍ତ ବୁଝିପାରିବେ। ଭକ୍ତ ଜାଣିଛନ୍ତି ନା, ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ। ତେଣୁ ଆମେ ଯଦି କୌଣସି ଜୀବକୁ ଯଦି ଦ୍ୱେଷ କରୁଛେ, ତାହେଲେ ଭାଗବତଙ୍କର ସିଦ୍ଧାନ୍ତ କ'ଣ ଜାଣିଛନ୍ତି, କ'ଣ କୁହାଯାଏ? ଆମେ ସେ ସ୍ଥିତିକୁ ଯାଇନେ, କିନ୍ତୁ ଶୁଣିକି ସଚେତନ ହେବା ଆବଶ୍ୟକ, କମସେ କମ ପ୍ରାର୍ଥନା କରିବା ଆବଶ୍ୟକ, ହେ ପ୍ରଭୁ ଏ ଗୁଣ କେବେ ଆସିବ ଆମର, ଆମର ସେ ଗୁଣ କେବେ ଆସିବ, ଲାଗୁନି ଏ ଜନ୍ମରେ ଆସିଲା ବୋଲି। କାରଣ ନିଜ ପ୍ରୟାସ ଏଇଟା ହେବନି, କେବଳ ସାଧୁଗୁରୁଙ୍କ କୃପା, କାହାକୁ ଦ୍ୱେଷ କରିବେନି, ଏଇଟା ହେବ। କାହାକୁ ଦେଶ କରିବେନି, କାହାକୁ ପ୍ରତିଦେଶ କରିବେନି, କୌଣସି ଜୀବକୁ କରିବେନି। ଆଉ ପ୍ରତି ଜୀବ ଭିତରେ ଭଗବାନ ରହିଛନ୍ତି ନା, ତେଣୁ ଭାଗବତ ସିଦ୍ଧାନ୍ତ ହେଉଛନ୍ତି ଆମେ ଯଦି କୌଣସି ଜୀବକୁ ଯଦି ଦ୍ୱେଷ କରୁଛେ ତାହେଲେ କାହାକୁ ଦ୍ୱେଷ କଲେ, ଭଗବାନଙ୍କୁ ଦ୍ୱେଷ କଲେ, ଭଗବାନ ତାଙ୍କ ହୃଦୟ ରହିଛନ୍ତି ନା। କୌଣସି ଜୀବକୁ ଆମେ ଦ୍ୱେଷ କରୁଛେ ମାନେ ଭଗବାନଙ୍କୁ ଆମେ ଦ୍ୱେଷ କରୁଛେ, ଆଉ ଭଗବାନ କେମିତି ଖୁସି ହେବେ। ସେ ଚୈତନ୍ୟ ଚେତନ୍ତ କେଉଁଠି ମୋର ହଠାତ୍ ସ୍ମରଣ ଆସୁନି, ଗୋଟେ ନାହିଁ ପଦ୍ୟ ଆମର ସେଇଟା ଭଜନ ଚୈତନ୍ୟ ଚେତନ୍ତର କି କେଉଁଠି ଅଛି, ଗୋଟେ ହାତରେ ଆମେ ଭଗବାନଙ୍କ ସେବା କରୁଛେ ଆଉ ଗୋଟେ ହାତରେ ଭଗବାନଙ୍କୁ ଚାପୁଡ଼ା ମାରୁଛେ। ସେ ପଦଟା ଅଛି ନା, ମନେ ଅଛି ନା କାହାକୁ, ଗୋଟେ ହାତରେ ଭଗବାନଙ୍କୁ ସେବା କରୁଛେ ଗୋଟେ ହାତରେ ଭଗବାନଙ୍କୁ ଚାପୁଡ଼ା ମାରିଲା ଭଳି, ମାନେ ଅଲଗା ଜୀବକୁ ଯଦି ଦ୍ୱେଷ କରୁଛେ, ଅଲଗା ଜୀବକୁ ଯଦି ଆମେ କଷ୍ଟ ଦେଉଛେ ପୀଡ଼ା ଦେଉଛେ, ତାହେଲେ ଭଗବାନ ସେଥିରେ ସନ୍ତୁଷ୍ଟ ହେବେ। ତେଣୁ ଭଗବାନ ସେବା ହେଉଛି, ଭଗବାନ ପୁଣି ଚାପୁଡ଼ା ମରା ହେଉଛି, ତେଣୁ କାହାକୁ ଦ୍ୱେଷ କରିବା ଉଚିତ ନୁହଁ। ସର୍ବାନ୍ ଜୀବନ କୃଷ୍ଣ ଦାସାନ୍ ଜ୍ଞାନ୍ତ ଆଗା ପଦକାଲି ଶୁଣୁଥିଲେ ନା, ସମସ୍ତେ ହେଉଛନ୍ତି କୃଷ୍ଣଙ୍କ ଦାସ, କେହି ଡାଇରେକ୍ଟ ଦାସ କେହି ଇନ୍ଡାଇରେକ୍ଟ ଦାସ, କିନ୍ତୁ ସମସ୍ତେ ଦାସ, କାହିଁକି ଆମେ କାହାକୁ ଦ୍ୱେଷ କରିବା। ପ୍ରତି ଜୀବ ହେଉଛନ୍ତି ଭଗବାନଙ୍କ ସନ୍ତାନ, କହିଲେନି ଅହଂ ବୀଜପ୍ରଦ ପିତା ସର୍ବଜ୍ୱନି ସୁକନ୍ତେ ଅମୃତ ସମ୍ଭବନ୍ତି ଯା ତା ସା ବ୍ରହ୍ମ ମହଜ୍ୱନିର୍ ଅହଂ ବୀଜପ୍ରଦ ପିତା। ହେ କନ୍ତେ ସର୍ବଜ୍ୱନିଷୁ, ସବୁ ଜୀବ ସମସ୍ତଙ୍କର ବୀଜ ପ୍ରଦାନକାରୀ ପିତା ହେଉଛି ମୁଁ। ଯଦି ସମସ୍ତଙ୍କର ବୀଜ ପ୍ରଦାନକାରୀ ପିତା ଭଗବାନ, ତାହେଲେ ଆମେ କେମିତି ଗୋଟେ ଜୀବକୁ ଦ୍ୱେଷ କରିବା। ଆମ ଗତକାଲି ଯେମିତି ଆଲୋଚନା ହେଉଥିଲା ମଶା କଥା କହୁଥିଲେ ନା, ତେଲରାମ ପ୍ରଭୁଙ୍କର ଯେଉଁ ପ୍ରଶ୍ନ ଥିଲା, ସେଥିପାଇଁ ଭାଗବତରେ ଅଛି ମଶାକୁ ମଧ୍ୟ ମାରିବେନି, ଭାଗବତରେ ଅଛି। ଆମେ ଯେଉଁଟା ବାହାରେ ଆଲୋଚନା କରିଛୁ, ଭକ୍ତମାନେ ଜାଣିଥିବେ ସମସ୍ତେ, ଜାଣିଛ କେଉଁଠି ଲେଖା ହେଇଛି ମଶାକୁ ମାରିବନି ବୋଲି, ବେଦଗତ ମାଧବ ମଶାକୁ ମାରିବନି ଭାଗବତରେ ଲେଖା ହେଇଛି, କେଉଁଠି ଲେଖା ହେଇଛି ଜାଣିଛ? ହଁ, ଭାଗବତରେ ଲେଖା ହେଇଛି ମଶା ଓଡ଼ଶ ଉକୁଣି ଏମାନଙ୍କୁ ମାରିବନି। କ'ଣ ତେଲରାମ ପ୍ରଭୁ ଏମାନଙ୍କୁ ମାରିବନି କୁହାହେଲା, ତାହେଲେ କାହିଁକି ମାରିବନି କୁହାହେଲା? ଏ ଭଗବାନଙ୍କ ସୁସ୍ଥ ଜୀବ ନା, ଆମେ ସେ ସ୍ଥିତିରେ ନାହିଁ ମଶା, ସେଇଥିପାଇଁ ତ ସେଇଥିପାଇଁ ତ କହୁଛି ସିରିୟସ୍ଲି ନାମ କରିଯାଉଛି। ଆମେ ଜାଣିଛୁ ତ କେହି ମନ, କିନ୍ତୁ ରାତିରେ ଶୋଇଥିବେ ମଶା ଯଦି କାମୁଡ଼ିଲା ହଠାତ୍ ହାତ ବୁଲିଯାଉଛି ମଶା ମରିବି ଯାଉଛି, ସେଇଟା କ'ଣ କରାଯିବ? ସେଥିପାଇଁ ସିରିୟସ୍ଲି ନାମ କରିବା ଉଚିତ। ଭକ୍ତମାନଙ୍କର ତ ଏସବୁ ପାପ ନାହିଁ, କିନ୍ତୁ କୁହାଯାଉଛି ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, କୌଣସି ଜୀବକୁ ମଧ୍ୟ ଦ୍ୱେଷ କରିବେ, କୌଣସି ଜୀବକୁ ଦ୍ୱେଷ କରିବେ। ସେଥିପାଇଁ ସାଧୁମାନେ ପୂର୍ବରୁ, ଆଜିକାଲି ତ ପରିବେଶ ବଦଳିଲାଣି, ଯୁଗ ବଦଳିଲାଣି, ସମୟ ବଦଳିଲାଣି, ସବୁ ବଦଳିଲାଣି, ପୂର୍ବରୁ ସାଧୁମାନେ କ'ଣ କରୁଥିଲେ, ପୂର୍ବରୁ ସାଧୁମାନେ ସନ୍ଧ୍ୟା ପୂର୍ବରୁ ସମସ୍ତ କାମ ଛିଣ୍ଡିକି ଶୋଇପଡ଼ୁଥିଲେ, ରାତିରେ ଦୀପ ବି ଜଳାଉନଥିଲେ, କାହିଁକି ଦୀପ ଜଳାଇଲେ କ'ଣ ହେବ, ଅଲଗା କୀଟମାନେ ସବୁ ଆସିକି ସେଥିରେ ଆକର୍ଷିତ ହୋଇକି ସେ ଆଲୋକ ପ୍ରତି ଆକର୍ଷିତ ହୋଇକି ଆସି ପୋଡ଼ିକି ମରିଯିବେ। ସେଥିପାଇଁ ସାଧୁମାନେ ଏତେ ସଚେତନ ଥିଲେ। ମହାରାଜ କହୁନଥିଲେ ଜଣେ ସାଧୁଙ୍କ କଥା, ସେ ସାଧୁ ଶୋଇଥିବେ ମଶାରୀ ଭିତରେ କିନ୍ତୁ ଗୋଟେ ଗୋଡ଼ ବାହାରକୁ ରଖିଥିବେ, କାହା ତାଙ୍କ ନାଁଟା କ'ଣ ଭୁଲିଯାଇଛି, ହଁ କାହିଁକି ଗୋଟେ ଗୋଡ଼ ବାହାରକୁ ରଖିଥିବେ, ମଶାରୀ ଭିତରେ ତ ଶୋଇଛ, ଗୋଟେ ଗୋଡ଼ କାହିଁକି ବାହାରକୁ ରଖିଥିବେ, ସିଏ ଗୋଟେ ଗୋଡ଼ ବାହାରକୁ ରଖିକି ସେ ବିଚାର କରନି, ଆରେ ଆମେ ଏତେ ଭଲ ଭଲ ଜିନିଷ ଖାଉଛେ ମଶାଟାକୁ ବଞ୍ଚିବି କେମିତି, ତାଙ୍କ ତ ପୁଣି କିଛି ଖାଦ୍ୟ ଦରକାର ନା, ସେମାନେ ତ ଆମ ରକ୍ତ ଖାଇ ବଞ୍ଚିବେ ନା, ଆମେ ଯଦି ମଶାରୀ ଭିତରେ ଶୋଇଯିବା ତାହେଲେ ସେମାନେ ବଞ୍ଚିବେ କେମିତି, ଆମେ ଏ ଭାବରେ ରହିପାରିବା, କିଏ ରହିପାରିବେ ହାତ ଦେଖିଲ, ଏ ଭାବଟା କାହାର ଆସିବ ଦେଖିବା, ଆସିବନି, ଆମେ ସେ ସ୍ଥିତିରେ ନାହିଁ ନା। ଆରେ ଭଗବାନ ଚାହିଁଲେ, ଭଗବାନ ଚାହିଁଲେ ସବୁକିଛି ପରିବର୍ତ୍ତନ କରିଦେବେ, କିନ୍ତୁ ଅନ୍ତର ଭାବଟା କିଭଳି ହେବା ଉଚିତ। ଭଗବାନ ଚାହିଁଲେ ମଶା କାମୁଡ଼ିବେନି, କାମୁଡ଼ିବେ ଭଗବାନ ଚାହିଁଲେ ମଶା କାମୁଡ଼ିବେ, ପ୍ରମାଣ ଅଛି ନା, ହଁ 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 ସେଟା ତ ମୁଁ କହୁଛି, ଭଗବାନ ଚାହିଁଲେ ମଶା କାମୁଡ଼ିବେନି, ଆମେ ସେଭଳି ଶରଣାଗତ ନୁହଁ ବୋଲି ଆମକୁ ମଶା କାମୁଡ଼ି ଆମେ ସମସ୍ୟାରେ ପଡ଼ୁଛେ। ଆଉ ସନାତନ ଗୋସ୍ୱାମୀ ଲୀଳା ନାହିଁ, ସନାତନ ଗୋସ୍ୱାମୀ କ'ଣ ସେ ଜାଗାଟା ଚକଲେଶ୍ୱର ମହାଦେବ, ଚକଲେଶ୍ୱର ମହାଦେବ ପାଖରେ ଯେଉଁ ଥିଲେ ବହୁତ ମଶା, ନା ନା ଏଇଠି ଆଉ ରହିହେବନି, ଏଇଠି ଭଜନ କରିହେବନି, ମଶା ପ୍ରବଳ ଅଛନ୍ତି ଆଉ ରହିହେବନି, ପଳାଇବା ପାଇଁ ସେ ବିଚାର କରୁଥିଲେ। ଯିବା ପାଇଁ ଉଠିଛନ୍ତି ସେ ସମୟରେ ଶିବଜୀ ତାଙ୍କୁ କହୁଛନ୍ତି, ନା ନା ସନାତନ ଆପଣ ଯାଆନ୍ତୁନି, ତୁମେ ଯାଅନି, ଏଇଠୁ ରୁହ, ଏଇଠୁ ଏଇଠୁ ରୁହ, କାହିଁକି ନା ତୁମେ ଏଠି ରହିଲେ ମୋତେ ଭଲ ଲାଗେ। ଶିବ ହଁ କହିଲେ ରୁହ, ତୁମେ ଯେଉଁ ମଶା ପାଇଁ ଚିନ୍ତା କରୁଛ, କାଲିଠୁ ଆଉ ମଶା ତୁମକୁ କାମୁଡ଼ିବେନି, ମଶା ଉତ୍ପାଦ କରିବେନି। ତ କହିବା ତାତ୍ପର୍ଯ୍ୟ ଆମେ ସେ ସ୍ଥିତିକୁ ଯାଇନେ, ଏଇଟା ଆମର କ'ଣ ବୁଝିବା ସ୍ଥିତିରେ ଆମେ ନୁହେଁ, ଏଇଟା କେମିତି ସମ୍ଭବ? ସମ୍ଭବ ଆମେ କେବଳ ଏତିକି ବୁଝିବା ଉଚିତ, କୌଣସି ଜୀବକୁ ଆମେ ଦୋଷ କରିବା ଉଚିତ ନୁହଁ। କୌଣସି ଜୀବ ସେ ସଚ୍ଚିଦାନନ୍ଦ ଭକ୍ତି ଠାକୁର ସେ କଥା ଲେଖୁଛନ୍ତି ନା, ସର୍ବାନ୍ ଜୀବନ କୃଷ୍ଣଦାସନ ଜ୍ଞାନତା କମ୍ ଅପି ନ ଦ୍ୱିଷତି ପ୍ରତି ଦ୍ୱିଷତି ବା, କାହାକୁ ବି ଦ୍ୱେଷ କରିବନି କି କାହାକୁ ପ୍ରତିଦ୍ୱେଷ କରିବନି। ଏଇଭଳି ଯଦି ଜଣେ ହେବ ତାହେଲେ ହେବ। କହିଲେ ନା ଗତକାଲି ଶୁଣିଥିଲେ, ଉତ୍ତମ ହୟା ବୈଷମ ହବେ ନିରଭିମାନ, ଯିବେ ସମ୍ମାନ ଦିବେ ଜାନି କୃଷ୍ଣ ଅଧିଷ୍ଠାନ। ଜୀବକୁ ସମ୍ମାନ ଦେବ କେମିତି ନା କୃଷ୍ଣଙ୍କର ଅଧିଷ୍ଠାନ ଜାଣିକି ଜୀବକୁ ସମ୍ମାନ ଦେବ। ଏବଂ ଏଇ ରୂପ ହୟା ଯେ କୃଷ୍ଣ ନାମ ଲୟ, ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଉପଜୟ। ଏଇଭଳି ହେଇକି ଯିଏ କୃଷ୍ଣ ନାମ ନେବ, ଶ୍ରୀକୃଷ୍ଣଙ୍କ ଚରଣରେ ତାର ପ୍ରେମ ଆସିବ। ଏଇ ଭାବରେ ଆମେ ରହିଛେ। ମହାପୁରୁଷ ସେଇଥିପାଇଁ କହିଲେ କୀର୍ତ୍ତନେ ସଦାହାରି, କୀର୍ତ୍ତନେ ସଦାହାରି କହିଲେ ନା ମାନ ଦେନ, ଏଇଭଳି ଅନ୍ୟକୁ ସମ୍ମାନ ଦେଇକି ଆମେ କରିବା ଉଚିତ। ଅର୍ଥାତ୍ କେଉଁ ଦୃଷ୍ଟିରେ, ଜଣେ ଆଚାର୍ଯ୍ୟ ତାଙ୍କ ଟୀକାରେ ଲେଖିଛନ୍ତି ବହୁତ ସୁନ୍ଦର କଥା, ପ୍ରତ୍ୟେକ ଜୀବ ହେଉଛନ୍ତି ଭଗବାନଙ୍କର ମନ୍ଦିର ତୁଲ୍ୟ। ପ୍ରତ୍ୟେକ ଜୀବ ଭଗବାନଙ୍କର ମନ୍ଦିର ତୁଲ୍ୟ, ଜଣେ ଆଚାର୍ଯ୍ୟଙ୍କର ଇଏ ହେଉଛି ଭାବ। କେମିତି ମନ୍ଦିର ତୁଲ୍ୟ? ଭଗବାନ କେଉଁଠି ରହନ୍ତି? ଭଗବାନ କେଉଁଠି? ମନ୍ଦିର ତ ରୁହନ୍ତି ନା, ଆମେ ଭଗବାନଙ୍କୁ ଆରାଧନା କରୁଛୁ ମନ୍ଦିରରେ ନା। ଆଉ ପ୍ରତିଜୀବର ହୃଦୟ ତ ଭଗବାନ ରହିଲେ ନା, କହିଲେ ନା ହୃଦୟ ସର୍ଜନ ତିଷ୍ଠତି। ପ୍ରତିଜୀବର ହୃଦୟ ଯଦି ରହିଛନ୍ତି ତାହେଲେ ପ୍ରତିଜୀବର ସ୍ୱରଟା କ'ଣ ହେଲା, ମନ୍ଦିର ହେଲା କି ନାହିଁ? ମାନେ ଆଚାର୍ଯ୍ୟମାନଙ୍କର ଭାବ କେମିତି ଦେଖନ୍ତୁ, ଆମେ ସେ ଆମର ସେ ଦୃଷ୍ଟି ନାହିଁ କି ଆମେ ଏଇଟା ଗ୍ରହଣ କରିପାରୁନେ, କିନ୍ତୁ ସେମାନେ ଭାବ କିଭଳି, ଆମକୁ ଏଇ ଭାବରେ ରହିବାକୁ ପଡ଼ିବ। ତେଣୁ ସେ ଯେ ଦେଖୁନାହାନ୍ତି କେତେ ସୁନ୍ଦର ଉଦାହରଣ ଦେଉଛନ୍ତି, ଯେମିତି ଭକ୍ତଙ୍କ ଦୃଷ୍ଟିରେ ଗୋଟେ ମନ୍ଦିରକୁ ଦେଖୁଛନ୍ତି, କହୁଛନ୍ତି ମନ୍ଦିର ସଂସ୍କାର ବିହୀନ, ଭଗ୍ନ, ବିକୃତ, ଅପରିଷ୍କାର, ଅପରିଚ୍ଛନ୍ନ, ହେଲେ ମଧ୍ୟ ଭକ୍ତ ଦୃଷ୍ଟିରେ ମନ୍ଦିରଟା କ'ଣ ସମ୍ମାନସ୍ପଦ। ଭକ୍ତ ମନ୍ଦିରକୁ ସମ୍ମାନ, ଯାହା ହଉ ମନ୍ଦିର ଗୋଟେ ହେଇଛି, ଠାକୁରଙ୍କ ସେବା ହେଉଛି। ଆମେ ସେ ଠାକୁରଙ୍କର ଆମେ ଯେଉଁ ବାହାରକୁ ଦେଖୁଛେ, ଯାଇକି ଯୁଆଡ଼େ ବି ଦେଖୁଛେ, ଠାକୁରଙ୍କର ସେବା ଠିକ୍ସେ ହେଇପାରୁନି ବୋଲି ମନରେ ଗୋଟେ ଆଘାତ ଲାଗୁଛି, ବିଚାର କରୁଛି ଆରେ ଠାକୁରଙ୍କ ରଖିଛନ୍ତି ସେବା କରୁନାହାନ୍ତି। ସେବା ଯେଉଁ ସେମାନେ କରୁନାହାନ୍ତି, କୃପାରୁ ସେମାନେ ବଞ୍ଚିତ ହେଇଯାଉଛନ୍ତି, କିନ୍ତୁ ମନ୍ଦିର ପ୍ରତି କୌଣସି ଭକ୍ତଙ୍କର କେବେ କୌଣସି ଖରାପ ଭାବ ଆସିବ? ଆସିବନି, ଠାକୁରଙ୍କୁ ରଖାଯାଇଛି ନା ଯେକୌଣସି ମନ୍ଦିର ହଉ, ସେମାନେ ଠିକ୍ସେ ସେବା କରୁନାହାନ୍ତି, କୁହାନ କୃପାରୁ ସେମାନେ ବଞ୍ଚିତ ହେଇଯାଉଛନ୍ତି। ତେଣୁ ମନ୍ଦିର ଯେଉଁ ସ୍ଥିତିରେ ରହିଲେ ମଧ୍ୟ ଭକ୍ତଙ୍କ ନଜରରେ ସେ ହେଉଛି କ'ଣ ସମ୍ମାନାର୍ହ, ସମ୍ମାନାସ୍ପଦ, ଠିକ୍ ସେଭଳି ପ୍ରତି ଜୀବ। ତେଣୁ ପ୍ରତି ଜୀବ ସେ ସାମାଜିକ ଦୃଷ୍ଟିକୋଣରୁ ନୀଚ ହେଲେ ମଧ୍ୟ ଭକ୍ତ ପକ୍ଷରେ ସେ ହେଉଛି ନମସ୍ୟ। ଇଏ ହେଉଛି ସିଦ୍ଧାନ୍ତ। ସାଧାରଣ ଜୀବ ସରି ହଁ ଯେକୌଣସି ସାଧାରଣ ଜୀବ ସାଧାରଣ ଲୋକମାନଙ୍କ ଭିତରେ ସେ ଅତି ଗୌଣ ବୋଲି କ'ଣ ବିବେଚିତ ହେଉଥାଇପାରେ, କିନ୍ତୁ ଭକ୍ତଙ୍କ ନଜରରେ ସେ ହେବା ଉଚିତ ନୁହଁ। ଏଇଟା ସିନା ଆମେ କହିଦେଉଛେ ବାଚିକ, କିନ୍ତୁ ଏଇଟା କେତେ ଉନ୍ନତ ସ୍ଥିତି ବିଚାର କରନ୍ତୁ, ଆମେ ସେ ସ୍ଥିତିକୁ ଯିବା କେତେ କାଠିକର ପାଠ, ଏ ହେବନି, କୃପା ନହେଲେ ହେବନି, ସାଧୁଗୁରୁଙ୍କ କୃପା ନହେଲେ ଏଇଟା ହେବନି। ଆମେ କ'ଣ ସେ ସ୍ଥିତିରେ ରହିପାରିବା? ରହିପାରିବାନି, ଆସିବ, ସାଧୁଗୁରୁଙ୍କ କୃପା ହେଲେ ହେବ, ସେଇଟା ଅସମ୍ଭବ ନାହିଁ। ଭକ୍ତ ଏଇଭଳି, ସେଥି ଭାଗବତରେ ସେ କଥା ନାହିଁ, ଉଦ୍ଧବଙ୍କୁ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ଉଦ୍ଧବଙ୍କୁ, ହେ ଉଦ୍ଧବ ସବୁ ଜୀବଙ୍କୁ ଏଭଳି ସମ୍ମାନ ଦେବ, କହିନାହାନ୍ତି ଭାଗବତରେ ସେ ଶ୍ଳୋକ ଜାଣିଥିବେ ସମସ୍ତେ, ଆମର ତ ଆଲୋଚନା ବାହାରୁ ହୁଏ, ବିସୃଜ୍ୟ ସ୍ମୟମାନ ସ୍ୱାନ ଦୃଶଂ ଚ ଦୈହିକମ୍ ପ୍ରଣମେ ଦଣ୍ଡବତ୍ ଭୌମ ଆଶ୍ୱଚଣ୍ଡାଳ ଗୋଖରମ୍। 11, 29, 16 ଏକାଦଶ ସ୍କନ୍ଧ 29 ଅଧ୍ୟାୟ 16 ନମ୍ବର ଶ୍ଳୋକ। ବିସୃଜ୍ୟ ସ୍ମୟମାନମ୍ ସ୍ୱାନମ୍, ତାର ଅର୍ଥ କ'ଣ ଦେଖିଲ? 11, 29, 16 ବାହାର କର। One should offer obeisance before all, even the dogs, obstacles, outcasts, cows and asses, falling flat upon the ground like a rod. Is it possible? ଏଇଟା ସମ୍ଭବ? ଗୋଟେ କୁକୁର ସାମ୍ନାରେ ଦଣ୍ଡବତ ପଡ଼ିବ, ଦଣ୍ଡବତ ହେଇ ପ୍ରଣାମ କରିବ, ଗଧ ସାମ୍ନାରେ ଦଣ୍ଡବତ ହେଇ ପ୍ରଣାମ କରିବ, ସମ୍ଭବ? ସମ୍ଭବ ତ ନୁହଁ, ଭଗବାନ କହିଛନ୍ତି ଏଇଟା, ଭଗବାନ କଥାକୁ କାଟିପାରିବେ କି? କୁହନ୍ତୁ କ'ଣ କହୁଛନ୍ତି ଦେଖନ୍ତୁ, ବିଶ୍ୱଜ୍ୟ ସ୍ମୟମାନମ ସହନମ ଦୃଢ଼ଂ ବ୍ରିଶାଂଚ ଦୈହିକମ ଦୃଶଂ ବ୍ରିଡ଼ାଂଚ ଦୈହିକମ ଦୃଶଂ ବ୍ରିଡ଼ାଂଚ ଦୈହିକମ ଦୃଶଂ ମାନେ କ'ଣ ଲେଖିଛନ୍ତି? ଦୃଶଂ ଦ ଆଉଟଲୁକ୍, ବ୍ରିଡ଼ମ୍ ଦ ଏମ୍ବ୍ରାସମେଣ୍ଟ, ଏମ୍ବ୍ରାସମେଣ୍ଟ ମାନେ କ'ଣ ଓଡ଼ିଆରେ କ'ଣ ହବ? ଚ ଦୈହିକମ ଦିନ ଆଚ୍ଛା ହଁ ଚ ଦୈହିକମ ଅଫ୍ ଦ ବଡିଲି କନ୍ସେପ୍ସନ୍ ପ୍ରଣମେତ୍ ୱାନ୍ ସୁଡ୍ ଅଫର୍ ଓଭେସେନ୍ସେସ୍ ଦଣ୍ଡବତ୍ ଫଲିଂ ଡାଉନ୍ ଲାଇକ୍ ଏ ରଡ୍ ଭୂମୌ ଅପନ୍ ଦ ଗ୍ରାଉଣ୍ଡ ଆ ସ୍ୱ ଚଣ୍ଡାଳ ଆ ଇଭେନ୍ ସ୍ୱ ଅଫ୍ ଦ ଟୁ ଦ ଡଗ୍ସ ଚଣ୍ଡାଳ ଆଉଟକାଷ୍ଟ ଗୋ କାଓସ୍ ଖରମ୍ ଆଣ୍ଡ ଆସେସ୍ ଏ ଭିତରୁ କେବଳ ଜଣଙ୍କୁ ହିଁ ପ୍ରଣାମ କରିହେବ ଏଭଳି କାହାକୁ? ପ୍ରାୟ ଆମ ଏଭଳି ଗୋମାତାକୁ, ହଁ ହୁଏତ ଗୋମାତାକୁ ପ୍ରଣାମ କରିଦେଇପାରନ୍ତି ଦଣ୍ଡବତ, ଅନ୍ୟମାନଙ୍କୁ ପ୍ରଣାମ କରିପାରିବେ? ବିଶ୍ୱଜ୍ୟ ସ୍ମୟମାନମ ସ୍ୱାନମ ଦୃଶଂ ବ୍ରିଡ଼ାଂଚ ଦୈହିକମ ଚୈତନ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ମହାପ୍ରଭୁ ଏଇ କଥା ହିଁ ଶିଖାଇ ଦେଇଛନ୍ତି ନା କ'ଣ? ଚୈତନ୍ୟ ଭାଗବତମ, ଚୈତନ୍ୟ ଭାଗବତମରେ ସ୍ପଷ୍ଟ ଜିନିଷ କୁହାଇଛନ୍ତି ଅନ୍ତ୍ୟଖଣ୍ଡରେ, ବ୍ରାହ୍ମଣାଦି ଚଣ୍ଡାଳ କୁରନ୍ତ କରି ବ୍ରାହ୍ମଣାଦି ଚଣ୍ଡାଳ କୁରନ୍ତ କରି ଦଣ୍ଡବତ କରିବେ କ ବହୁମାନ୍ୟ କରି ଦଣ୍ଡବତ କରିବେ କ ବହୁମାନ୍ୟ କରି ଏଇ ସେ ବୈଷ୍ଣବ ଧର୍ମ ସବାରେ ପ୍ରଣତି ଏଇ ସେ ବୈଷ୍ଣବ ଧର୍ମ ସବାରେ ପ୍ରଣତି ସେଇ ଧର୍ମ ଧ୍ୱଜି ଯାର ଇଥେ ନାହିଁ ରତି ସେଇ ଧର୍ମ ଇଥେ ନାହିଁ ରତି ଦେଖନ୍ତୁ ସେ ମହାପ୍ରଭୁ ହିଁ କ'ଣ ଶିଖାଉଛନ୍ତି? ଭଗବାନ ଶ୍ରୀକୃଷ୍ଣ ଶିକ୍ଷା ଦେଲେ ମହାପ୍ରଭୁ କ'ଣ ଶିକ୍ଷା ଦେଉଛନ୍ତି? ଏଇଠି ତ ମହାପ୍ରଭୁ ଶିକ୍ଷା ଦେଇଛନ୍ତି ସେ ମାନ ଦେନ ସମସ୍ତଙ୍କୁ ସମ୍ମାନ ଦେବ। ଭକ୍ତିବନ ଠାକୁର କ'ଣ କହିଲେ? ସବୁ ଜୀବଙ୍କୁ, ସମସ୍ତ ଭିତରେ ଭଗବାନ ରହିଛନ୍ତି, ସବୁ ଜୀବଙ୍କୁ ଭଗବାନଙ୍କର ସନ୍ତାନ ବିଚାର କରିକି ଏଭଳି ଭଗବାନଙ୍କ ଦାସ ସନ୍ତାନ ନୁହେଁ, ଭଗବାନଙ୍କ ଦାସ ବିଚାର କରିକି ଏଭଳି ସମ୍ମାନ ଦେବେ। ବ୍ରାହ୍ମଣ ଆଦି ଚଣ୍ଡାଳ କୁକୁର ଅନ୍ତ କରି ଦଣ୍ଡବତ କରିବେ ଏକ ବହୁ ମାନ୍ୟ କରି। ବ୍ରାହ୍ମଣ ବ୍ରାହ୍ମଣ ଭଗବାନ ବ୍ରାହ୍ମଣ ପ୍ରଣାମ କରିଦେଉଛେ, ସମ୍ମାନ କରିଦେଉଛେ, ଚଣ୍ଡାଳ ପ୍ରଣାମ କରିବ ନା? ଏମିତିକି ଚଣ୍ଡାଳ ଆମେ ପ୍ରଣାମ କରିପାରିବା? ଚଣ୍ଡାଳକୁ ପ୍ରଣାମ କରିପାରିବା? କରିପାରିବା ହେଲା, ହଁ ଚଣ୍ଡାଳ ତ ମଣିଷ ଅଛି, ଠିକ୍ ଅଛି, ତାକୁ ପ୍ରଣାମ କରିଦେଇପାରନ୍ତି। କୁକୁରକୁ, କୁକୁରକୁ ପ୍ରଣାମ କରିବା କରିବ କିଏ? ଯଦି ପ୍ରଣାମ କରିବ ଯିଏ ଦେଖିବ ସିଏ କ'ଣ ଏଇଟା ପାଗଳା ହେଇଗଲା ରେ, ଆଉ କ'ଣ କୁକୁରଟାକୁ ପ୍ରଣାମ କରୁଛି କ'ଣ ତିଲରାମକୁ? ଯଦି ବାହାରକୁ ଯାଇକି ଯଦି ବୁକ୍ ଡିସ୍କସନ୍ କରିବା ପାଇଁ ଯିବ, କେଉଁ ଗାଁ ଭିତରେ ପଶିଥିବ, ଗୋଟେ କୁକୁରଟାକୁ ଦେଖି ଯଦି ସେଇଟା ବହି ବ୍ୟାଗ୍ ଥୋଇକି ଯଦି ସେଇଟା ଦଣ୍ଡବତ ପ୍ରଣାମ କରିବ, ଲୋକ ଦେଖିଲେ କ'ଣ କହିବେ? ଇଏ ବାବାଜୀ ପାଗଳ ହେଇଯାଇଛି କିମ୍ବା ବୋଧେ ଗଞ୍ଜେଇ ଭଞ୍ଜେଇ ଖାଇଦେଇଛି, କ'ଣ କୁକୁର ପ୍ରଣାମ କଲାଣି, ଲୋକ ସେୟା କହିବେ ନା? ଭଗବାନ ତ କହୁଛନ୍ତି ଏଇଟା କରିବା ପାଇଁ, ଲୋକ ଏଇଟା କାହିଁ କହିବେ? କାରଣ ଲୋକ ଏ ଜିନିଷକୁ ବୁଝିନାହାନ୍ତି। ପୂର୍ବରୁ ଆମେ ଶୁଣିଥିଲେ ନା, ସାଧାରଣ ବ୍ୟକ୍ତି ବୁଝିପାରେନି ଯେ ପ୍ରତିଜୀବ ହେଉଛନ୍ତି ଭଗବାନଙ୍କର କ'ଣ ମନ୍ଦିର, ପ୍ରତିଜୀବର ଶରୀରଟା ହେଉଛି ଭଗବାନଙ୍କ ମନ୍ଦିର ତୁଲ୍ୟ। ଭଗବାନ ରହିଛନ୍ତି ନା, ପରମାତ୍ମା ରୂପେ ସମସ୍ତ ଭିତରେ ରହିଛନ୍ତି। ପ୍ରତିଜୀବ କୌଣସି ଜୀବକୁ ହେଲା, କୁକୁରକୁ ପ୍ରଣାମ କରିବ, ଗଧ ଗଧକୁ ପ୍ରଣାମ କରିବ ନା? କହିଲେ ବା ସ୍ୱ ପ୍ରଣମେ ଦଣ୍ଡବୋଧ ଭୂମ ଆ ସ୍ୱ ଚଣ୍ଡାଳ ଗୋ ଖରମ ଖରମ ଗଧ ଗଧ ପ୍ରଣାମ କରିବ। ଆଉ ପ୍ରଣାମ କରୁକୁ ଯଦି ଗୋଟେ ଗୋଇଠା ମାରିବ, ସେଇଟା ଦାନ୍ତ ଫାନ୍ତ ସବୁ ହୁଳେଇ ଦେବ। ଆଉ ଯେଉଁ ଦୁଇ ଚାରିଟା ଅଛି ତେଣୁ ଆମେ ପ୍ରଣାମ କରିପାରିବା କ'ଣ? ତିଲରାମରୁ ଗଧ ପ୍ରଣାମ କରିପାରିବା? ଗଧ ପ୍ରଣାମ କଲେ ଆଉ କ'ଣ, ଆଉ ସିଏ ଆଉ ଶୁଣିବ ନା? ତ କହିବା ତାତ୍ପର୍ଯ୍ୟ ଆମେ ଏଇଟା ଆମେ ଏଇ ସ୍ଥିତିକୁ ଯାଇନେ। କିନ୍ତୁ ଦେଖନ୍ତୁ, ଉନ୍ନତ ବ୍ୟକ୍ତିମାନଙ୍କର ଏ ବିଚାର ଅଛି, ଯଦି ଏଇଟା ନଥାନ୍ତା। ଆଚ୍ଛା ପ୍ରଶ୍ନ ଆସିବା, ଆଚ୍ଛା ଗଧକୁ କେଉଁ ଦୃଷ୍ଟିରୁ ଗୋଟେ ପ୍ରଣାମ କରିବ, କୁକୁରକୁ କେଉଁ ଦୃଷ୍ଟିରୁ ପ୍ରଣାମ କରିବ? ଚାଣକ୍ୟ ପଣ୍ଡିତ କହିଛନ୍ତି ତାଙ୍କଠୁ ବି ଶିକ୍ଷା ଅଛି, କହିଛନ୍ତି ନା ନାଇଁ? କୁକୁରଠୁ ଶିକ୍ଷା ଅଛି, ଗଧଠୁ ଶିକ୍ଷା ଅଛି, ବକଠୁ ଶିକ୍ଷା ଅଛି, କାକଠୁ ଶିକ୍ଷା ଅଛି, ସିଂହଠୁ ଶିକ୍ଷା ଅଛି, ମୃଗଠୁ ଶିକ୍ଷା ଅଛି, ଏମାନଙ୍କଠୁ ଶିକ୍ଷା ଅଛି। ମାନେ ଏମାନଙ୍କଠୁ ଶିକ୍ଷା ଗ୍ରହଣ କରାଯାଇପାରେ, ଅସମ୍ଭବ କ'ଣ ଅଛି? ଅସମ୍ଭବ କିଛି ନାହିଁ। ଅବଧୂତ ତ ପୁଣି 24 ଜଣଙ୍କଠୁ ଶିକ୍ଷା ଗ୍ରହଣ କରିଥିଲେ, କରିଥିଲେ କି ନାହିଁ? ସେ 24 ଜଣ ଭିତରେ ପୁଣି ତ ଏଭଳି ନିଚ ଶ୍ରେଣୀର ଜୀବ ଥିଲେ ନା, ନଥିଲେ କି? ଅଜଗର, ଅଜଗର ଗୋଟେ ଥିଲା ନିଚ ଶ୍ରେଣୀ ଜୀବ, କପୋତ ପକ୍ଷୀ ଶରୀର ଦେଖୁନାହାନ୍ତି। ସେ କୁକୁରଠୁ କ'ଣ ଶିକ୍ଷା ଏଇଟା ଜାଣିବା ଉଚିତ। ଚାଣକ୍ୟ ପଣ୍ଡିତ ସେ କଥା ଲେଖିଛନ୍ତି। ଗଧଠୁ କ'ଣ ଶିକ୍ଷା? ଗଧକୁ ଆମେ ପ୍ରଣାମ କରିବା ପାଇଁ ତ ପ୍ରଣାମ କରିବା ପାଇଁ ପ୍ରସ୍ତୁତ ହେଇପାରୁନି, କିନ୍ତୁ ଗଧଠୁ କ'ଣ ଶିକ୍ଷା ଲାଭ କରିବ? ଗଧର କ'ଣ ଶିକ୍ଷା ଅଛି କହିଲ? ତେଲରାମରୁ ଗଧଠୁ କ'ଣ ଶିଖିବ? ଆଚ୍ଛା ଏଇଟା ଶିଖିବ, ଗଧଠୁ କ'ଣ ଶିଖିବ? ଶ୍ଳୋକ ଚାଣକ୍ୟ ପଣ୍ଡିତ ରଚନା କରିଛନ୍ତି, ଶୁଣନ୍ତୁ କ'ଣ। ସୁଶାନ୍ତୋପି ବୃହତ ଭାରଂ ଶୀତସ୍ନଂ ନ ପଶ୍ୟତି ସନ୍ତୁଷ୍ଟ ସଚରତେ ନିତ୍ୟଂ ତ୍ରିଣୀ ଶିକ୍ଷେଚ ଗର୍ଦ୍ଧଭାତ୍। ତ୍ରିଣୀ ଶିକ୍ଷେଚ ଗର୍ଦ୍ଧଭାତ୍, ତିନିଟା ଜିନିଷ ତାଠୁ ଶିଖିବ ଗଧଠୁ, ସେ ତିନିଟା ଆମ ପାଖରେ ନାହିଁ। ଅଛି ସନ୍ତୁଷ୍ଟ ମାଧ ଅଛି? ଆମେ ତ ଗଧ ହେଇନେ ଆଉ ଆସିବ କୁଆଡ଼େ ଆମ ପାଖରେ? ଗଧଟେ ତିନିଟା ଶିଖିବେ। ସୁଶାନ୍ତ ବି ବୃହତ ଭାରଂ, ଯେତେ ଭାର ଦେଲେ ମଧ୍ୟ ସେ ବୋହିକି ଚାଲିବ, ତା ପିଠେ ଯେତେ ଲଦି ଦିଅନ୍ତୁ ସେ କହିବନି ମୋତେ ଏତେ କ'ଣ ଦେଉଛ, ଭାର ଅଧିକା ହେଲାଣି ନେବିନି। ପୁଣି ସେ ଠିକ୍ ଜାଗାରେ ମାନେ ଆଳସ୍ୟ ନାହିଁ ତାର, ଏଇଟା ଶିଖିବା ତାଠୁ, ଆଳସ୍ୟ ନାହିଁ, ଯେତେ ଦେଲେ ବି ସେ ବୋହି ଚାଲିଥାଏ। ତେଣୁ ଚାଣକ୍ୟ ପଣ୍ଡିତ କହୁଛନ୍ତି, ବୁଦ୍ଧିମାନ ବ୍ୟକ୍ତି ଆଳସ୍ୟ ତ୍ୟାଗ କରି ନିଜ ଲକ୍ଷ୍ୟ ପ୍ରାପ୍ତି ଓ ସିଦ୍ଧି ଉଦ୍ଦେଶ୍ୟରେ ସଦୈବ ପ୍ରଯତ୍ନ କରିବା ଉଚିତ, ଏ ହେଲା ତାଠୁ ଶିକ୍ଷା। ବୁଦ୍ଧିମାନ ବ୍ୟକ୍ତି ଆଳସ୍ୟ ଛାଡ଼ିକି ନିଜର ଲକ୍ଷ୍ୟସ୍ଥଳ ପ୍ରତି ପ୍ରଯତ୍ନବାନ ହେବା ଉଚିତ। ଏ କଥା ଆମେ କଥା ଆରମ୍ଭରୁ ଶୁଣିଲେ ନା, କଥା ଆରମ୍ଭରୁ ସେ କଥା ଆମେ ଶୁଣିଲେନି କି? ଆମର ଲକ୍ଷ୍ୟପଥ କ'ଣ, କେମିତି କମ୍ ସେ କମ୍ ମହାନଙ୍କ ସେବା କେମିତି କରିବା, କେମିତି ଭଜନ କରିବା, ତା ପ୍ରତି ଆଳସ୍ୟ ତ୍ୟାଗ କରିବା ଉଚିତ। ଗଧଟେ ଏଇଟା ଶିଖେ, ଗଧ ସେମାନେ ପୁରା ତାକୁ ଯେତେ ଲୋଡ଼ ଦେଇଦିଅନ୍ତି ସେ ତାର ଉଠେଇ ଚାଲିବ। ଗଧ ଭାର ନେଇକି ଯିବା ଦେଖିଛନ୍ତି କେଉଁଠି? ମାଲିକ ନଥିବ ସେ ତାର ଯାଉଥିବ, ଦେଖିଛନ୍ତି କେଉଁଠି? ମୁଁ ଦେଖିଛି, ମାଲିକ ଛାଡ଼ି ଦେଇଥିବ ସେ ତାର ଯାଉଛି, ଗୋଟାଏ ନୁହଁ ଦଳେ ଗଧ ପୁରା ଲାଇନ୍ ହେଇକି ଯାଉଛନ୍ତି। ମୁଁ ଦେଖି ଆସୁଛି, ଆରେ କେତେ ଶୃଙ୍ଖଳିତ ଭାବେ ଯାଉଛନ୍ତି, ଏମାନଙ୍କୁ ଟ୍ରେନିଂ ଦେଇଛି କି? ହଁ, ପଛରେ ସେ ମାଲିକ ଥିବ ଯେ ନାହିଁ, ମୁଁ ଦେଖିଛି ମାଲିକ ନାହିଁ, ମାଲିକ ତାର ପଛରେ କେତେବେଳେ ଆସିବ ଠିକଣା ନାହିଁ। ସେ ଗଧ କେମିତି ସେ ଟ୍ରେଣ୍ଡ ଅଫ୍ ହେଇଛି ମୋଟା ମନେ ପଡ଼ିଲା କହୁଛି। ଥରେ ଯାଇଥିଲି ବୈଷ୍ଣୋଦେବୀ, ବୈଷ୍ଣୋଦେବୀ ଯିଏ ଯାଇଥିବେ ଦେଖିବେ, ବୈଷ୍ଣୋଦେବୀ କେତେ ଉପରେ ରହିଛନ୍ତି। ସେ ଯେଉଁ ରାସ୍ତା ଅଛି ସେଟା ସବୁ ବୁଲାଣି ରାସ୍ତା, ଯାଇଛ କି? ଯାଇ ନଗଲେ ଦେଖି, ସେ ରାସ୍ତା ସବୁ ବୁଲାଣି ରାସ୍ତା, ଚାଲି 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 ଯିବା ପାଇଁ ରାସ୍ତା ଅଛି, ତା'ପରେ କିଛି ବାଟ ପରେ ଗାଡ଼ିରେ ଯିବା ପାଇଁ ରାସ୍ତା ଅଛି, ତ ସେ ଉପରେ ସବୁ ଦୋକାନ ବଜାର ସବୁ ରହିଛି କିଛି କିଛି ରାସ୍ତା ସାରା, ତ ସେ ଉପରକୁ ଜିନିଷ ଯିବ କେମିତି? ଜିନିଷ ଯିବା ପାଇଁ ଆଉ କୌଣସି ମାଧ୍ୟମ ନାହିଁ, କେଉଁ ଗାଡ଼ି ତ ଏତେ ଉଠିକି ଯିବନି, ଜିନିଷ ନେଇକି ଗାଡ଼ି ଯାଇପାରିବନି, ତେଣୁ ନେବା ପାଇଁ କେବଳ ମାଧ୍ୟମ ହେଉଛନ୍ତି ଗଧ। ମୁଁ ଦେଖିକି ଆଶ୍ଚର୍ଯ୍ୟ, ମାନେ ଗଧ ପୁରା ଲାଇନ୍ରେ ଚାଲିଥାନ୍ତି, ଗଧଙ୍କର ଦୁଇପଟେ ଗ୍ୟାସ୍ ସିଲିଣ୍ଡର ଓହଳା ହୋଇଥାଏ, ଗ୍ୟାସ୍ ସିଲିଣ୍ଡର। ମୁଁ ମୋତେ ଦେଖି ଏତେ ହସ ଲାଗିଲା, ଭଳିଆରେ ଏମାନେ କେତେ ଶୃଙ୍ଖଳିତ ଦେଖ, ଗ୍ୟାସ୍ ସିଲିଣ୍ଡର ମଧ୍ୟ ନେଇକି ଯାଉଛନ୍ତି ମାଲିକ ପାଇଁ, ଗ୍ୟାସ୍ ସିଲିଣ୍ଡର ଏପଟେ ଗୋଟେ ଏପଟେ ଗୋଟେ ଦୁଇଟା, ସେଭଳି ପାଞ୍ଚ ସାତଟା ଗଧ ଚାଲିଛନ୍ତି ଲାଇନ୍ରେ, ଦୁଇ ଦୁଇଟା ସିଲିଣ୍ଡର ଧରିକି ଚାଲିଛନ୍ତି। ମୁଁ ଦେଖିଲି ବାହ, ବଢ଼ିଆ କ୍ୟାରିୟର ଅଛନ୍ତି ଆଙ୍କର ଏଠି, ଆଉ ତେଲ ଖର୍ଚ୍ଚ ନାହିଁ କିଛି ନାହିଁ, ସେ ଆରାମରେ ଚାଲିଲେ। ପୁଣି ମାଲିକ ତାର କେତେବେଳେ ଆସିବ? ମୁଁ ଦେଖିଲି କାହିଁ ମାଲିକ ଫାଲି କିଛି ନାହିଁ, ସେ ତାର ଚାଲିଛନ୍ତି ତ ମହାମୁହିଁ, କ'ଣ ଏକ ମୁହାରେ ଚାଲିଛନ୍ତି, ଉଠି ଉଠି ତାର ବୁଲି 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 ଯାଉଛନ୍ତି। ମୁଁ ଦେଖି ଆସିକିରି ଏଗୁଡ଼ା ଯିବେ କୁଆଡ଼େ? ଆଉ ସିଏ କ'ଣ ଭୁଲ ରାସ୍ତାରେ ପଳେଇବେ ନା? ସେ ତ ସେଇଟା ତାଙ୍କ ନୀତିଦିନିଆ କାମ ଥିବ ନା, ନହେଲେ ନେଉଛନ୍ତି କେମିତି? ନହେଲେ ଆଉ କୁଆଡ଼େ ବସିଯିବେ ନା? ଦେଖନ୍ତୁ କେତେ କଷ୍ଟ ହେଲେ ମଧ୍ୟ ସେ ତାଙ୍କର ଲକ୍ଷ୍ୟସ୍ଥଳରେ ସେ ଠିକ୍ ପହଞ୍ଚିବେ, ସେ ଯାଇକି ଠିକ୍ ଜାଗାରେ ପହଞ୍ଚିବେ। ଆମର ଲକ୍ଷ୍ୟସ୍ଥଳରୁ ଆମେ କ'ଣ ହେଉଛେ? ବିଚ୍ୟୁତ ହେଇଯାଉଛେ, ଆ ହାଲିଆ ଲାଗୁଛି, ଆଜି ଭଜନ କରିବା ଦିଅ, ଶୋଇପଡ଼ କାଲି କରିବା, ଇଏ ହେଉଛି ଆମ ଲକ୍ଷ୍ୟସ୍ଥଳରୁ କ'ଣ ବିଚ୍ୟୁତ ହେବାର ଲକ୍ଷଣ। ସେବାରେ ଆଳସ୍ୟ, ଭଜନରେ ଆଳସ୍ୟ, ଅଲଗା ସବୁ କାର୍ଯ୍ୟରେ ଆମେ ବିରହ ହେଇଯାଉଛେ, ଭଜନ କରିବା ପାଇଁ ସେବା କରିବା ପାଇଁ ଅଳସୁଆ ହେଇଯାଉଛେ। ଗଧଡ଼ୁ ଏଇଟା ଶିଖିବେ, ଇଏ ଗୋଟେ। ଆଚ୍ଛା ଆଉ କ'ଣ? ଶୀତୋଷ୍ଣଂ ନ ପଶ୍ୟତି, ଶୀତୋଷ୍ଣଂ ନ ପଶ୍ୟତି, ଶୀତୋଷ୍ଣ ସିଏ ଦେଖେ ନା, ମାଲିକ ଯେତେବେଳେ ଯେଉଁ ସେବା ଲଗାଇଲା ବାସ ସାରିଲା, ସେ ସମୟରେ ସେ ଶୀତ ଖରା କିଛି ଦେଖେ ନା। ଆଚ୍ଛା ଶୀତୋଷ୍ଣ ଦେଖିବୁନି ବୋଲି ଗଧକୁ ଏଇଟା କୁହାହେଇଛି? ସେ ଗଧ, ତୁ ଶୀତ ଉଷ୍ଣ କେବେ ବିଚାର କରିବୁନି, କୁହାହେଇଛି? କୁହାହେଇନି, କାହାକୁ କୁହାହେଇଛି? ଶୀତ ଉଷ୍ଣ ଦେଖିବୁନି ବୋଲି କାହାକୁ କୁହାହେଇଛି? ଆମକୁ କୁହାହେଇଛି ନା, କେଉଁଠି କୁହାହେଇଛି? ମାତ୍ରା ସ୍ପର୍ଶାସ୍ତୁ କ'ଣ ଦିଅ, ଶୀତୋଷ୍ଣ ଦୁଃଖ ସୁଖ ଦୁଃଖଦା, ଆଗମ ଅପାୟନ ନିତ୍ୟ ସ୍ଥାଙ୍ଗ ସ୍ଥିତି ଖସ୍ୱ ଭାରତ, ଆଗମ ଅପାୟନ, ଆସିଲା ବା ଆସିବ ଯିବ, ତେଣୁ ତୁମେ ତାକୁ ସହିଯିବା ପାଇଁ ଚେଷ୍ଟା କର। ଶୀତ ଉଷ୍ଣକୁ ଯେମିତି ସହୁଛ, ସୁଖ ଦୁଃଖ ସେମିତି ସହ। ଗଧକୁ ଏ ଶିକ୍ଷା ଦିଆଯାଇନି କିନ୍ତୁ ସେ ସେଇଟା କରୁଛି, ଆମକୁ ଶିକ୍ଷା ଦିଆଯାଇଛି କିନ୍ତୁ ଆମେ କରୁନି, ତାହେଲେ ଗଧ ତ ପ୍ରଣମ୍ୟ କ'ଣ? ଗଧ ତ ପ୍ରଣମ୍ୟ ନା, ସେ ତ ସେଇଟା କରୁଛି, ଆମକୁ ଶିକ୍ଷା ଦେଇକି ମଧ୍ୟ ଆମେ କରୁନେ। ଆଚ୍ଛା ଇଏ ହେଲା ଦ୍ୱିତୀୟ ଲକ୍ଷଣ। ତୃତୀୟ ହେଉଛି ଏଠୁ ଚାଣକ୍ୟ ପଣ୍ଡିତ କହୁଛନ୍ତି କ'ଣ ନା, କାର୍ଯ୍ୟସିଦ୍ଧି ଦିଗରେ ଗ୍ରୀଷ୍ମ ଋତୁ କି ଶୀତ ଋତୁ ତାହା ଚିନ୍ତା କରିବା ଅନୁଚିତ। ଆମେ ଯେମିତି ସାଧାରଣତଃ କୁହାଯାଏ ଶୀତ ଦିନ ହେଉଛି ଆମେ କ'ଣ ମଙ୍ଗଳାରତି ଆସୁନି କି? ଆସୁଛେ ନା, ନା ଶୀତ ଦିନ ହେଉଛି, ଆଜି ଶୀତ ହେଉଛି, ମଙ୍ଗଳାରତି ଯିବିନି। ଯିଏ ନ ଆସୁଛି ସିଏ କ'ଣ ତା ଲକ୍ଷ୍ୟସ୍ଥଳରୁ ସିଏ ବିଚ୍ୟୁତ ହେଇଯାଉଛି ନା? ଆମେ ଦୋଷ ଦେବାନି କାହାକୁ, ଯିଏ ଯାହା କରୁଛି କରୁ, କିଛି କଥା ନାହିଁ, କିନ୍ତୁ କଥା ହେଉଛି ଯିଏ ଆଳସ୍ୟବଶତଃ ଯିଏ ଉଠୁନି ଆସୁନି ସେ କ'ଣ ତା ଲକ୍ଷ୍ୟସ୍ଥଳରେ ଅଛି? ସେ ଲକ୍ଷ୍ୟସ୍ଥଳକୁ ଯାଉଛି ନା ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେଉଛି? ବିଚାର କରନ୍ତୁ, ସାଧନ ଭଜନ ଯାହା ସବୁ କୁହାଯାଇଛି, ପରମ୍ପରାରେ ଯାହା ସବୁ ନିର୍ଦ୍ଦେଶ ରହିଛି, ଭଜନ ସାଧନ ଯାହା ସବୁ ବିଧି ରହିଛି, ଆଚାର୍ଯ୍ୟମାନେ ଯାହା ସବୁ ଦେଖାଇଛନ୍ତି, ଯଦି ଜଣେ ସେଇଟା କରୁନି ଆଳସ୍ୟବଶତଃ, ତାହେଲେ ସେ ତା ଲକ୍ଷ୍ୟସ୍ଥଳରେ ଯାଉଛି ନା ଟ୍ରାକ୍ ଚେଞ୍ଜ ହେଇଛି ତାର ବିଚାର କରନ୍ତୁ ଆପଣ। ତାହେଲେ ତ ଗଧ ତ ପ୍ରଣମ୍ୟ ଏଇ ଦୃଷ୍ଟିରେ ଦେଖାଯିବ। ତୃତୀୟ ହେଉଛି ସନ୍ତୁଷ୍ଟ ସଚରତ ନିତ୍ୟଂ, ସନ୍ତୁଷ୍ଟ, ସେ ସନ୍ତୁଷ୍ଟ ହେଇକି ଗତି କରୁଥାଏ, ତାର କେବେ ପରିଶ୍ରମ କରୁଛି ବହୁତ କିନ୍ତୁ ସନ୍ତୁଷ୍ଟ। ସେଭଳି ବୁଦ୍ଧିମାନ ବ୍ୟକ୍ତି ସବୁବେଳେ ସନ୍ତୋଷ ରହି ଫଳ ପ୍ରାପ୍ତିର ଆଶା ନ ରଖି ଯଥାବତ୍ କର୍ମରେ ଲାଗିବ, ସନ୍ତୁଷ୍ଟ ସନ୍ତୁଷ୍ଟ। ଆଚ୍ଛା ସନ୍ତୁଷ୍ଟ ରହିବା ପାଇଁ ଶିକ୍ଷାଟା କାହାକୁ ଦିଆହେଇଛି? ମଣିଷକୁ, ଆମକୁ ଶିକ୍ଷା ଦିଆହେଇଛି ନା? ଚାଣିକ ପଣ୍ଡିତ, ସେ ଜାଣି ପଣ୍ଡିତ କହିଛନ୍ତି ନା, ଚାଣିକ ପଣ୍ଡିତ କ'ଣ ଭଗବାନ ତ କହିଛନ୍ତି ସନ୍ତୁଷ୍ଟ କଥା, ହଁ କେତେ ଜାଗାରେ କୁହାହେଇଛି? ବାମନଦେବ ଭଗବାନ ବି କହିଛନ୍ତି ସନ୍ତୁଷ୍ଟ ଅସନ୍ତୁଷ୍ଟ ଯୋଗୁଁ ବ୍ୟକ୍ତି ଏ ସଂସାରରେ ଭ୍ରମଣ କରୁଛି। ତେଣୁ ଏ ଶିଖିବା ଉଚିତ ଗଧଠୁ। ଆଚ୍ଛା ହେଲା, ଗଧଠୁ ତ ଶିଖିଲ, କୁକୁରଠୁ କ'ଣ ଶିଖିବ? ତେଣୁ ଗଧକୁ ପ୍ରଣାମ କଲେ ଠିକ୍ ଅଛି, ହେଲା ଗଧକୁ ଏ ଦୃଷ୍ଟ ପ୍ରଣାମ କରିବ। କୁକୁରଠୁ କ'ଣ ଶିଖିଛେ? କୁକୁରକୁ କାହିଁ ପ୍ରଣାମ କରିବ? କୁକୁରରୁ ବି, କୁକୁରଠାରୁ ବି ଶିଖିବା ଜିନିଷ ଅଛି। କ'ଣ ଶିଖିବା ଜିନିଷ ଅଛି? ଚାଣକ୍ୟ ପଣ୍ଡିତ କୁହନ୍ତି, ବହୁଅସି ସ୍ୱଳ୍ପ ସନ୍ତୁଷ୍ଟ ସୁନିଦ୍ର ଲଘୁଚେତନ ସ୍ୱାମୀ ଭକ୍ତଶ୍ଚ ସୁରଶ୍ଚ ସଢ଼େଇତେ ସ୍ୱାନତ ଗୁଣା। ଗଧଠୁ ତ ତିନିଟା ଗୁଣ ଶିଖିଲେ, କୁକୁରଠୁ ଛଅଟା ଗୁଣ, କୁକୁରର ଛଅଟା ଗୁଣ ଅଛି। ଆମ ପାଖରେ ସେ ଛଅଟା ଗୁଣ ଯଦି ହେଲା ତାହେଲେ ଆମେ ଉପଯୁକ୍ତ ବିଚାର କରାଯିବ। କହୁଛନ୍ତି ବହୁଆସୀ, ବହୁଆସୀ ମାନେ ସେ ଅଧିକ ଆଶା କରିଥାଏ, କିନ୍ତୁ ସ୍ୱଳ୍ପ ସନ୍ତୁଷ୍ଟ ଇଏ ହେଲା ବହୁଆସୀ, ଅଧିକ ଆଶା କରିଥାଏ। ଆଶା କରିବା ଠିକ୍, ବହୁତ ଆଶା କରୁଛି ଠିକ୍ ଅଛି, କିନ୍ତୁ ଆମର ନାହିଁ କି, ଆମର ତ ଅଛି ନା ଉଚ୍ଚ ଆଶା, ନାଇଁ ସିମ୍ପଲ୍ ଲିଭିଂ ହାଇ ଥିଙ୍କିଂ ପ୍ରଭୁବା ଯେଉଁ କୁହନ୍ତି, ସରଳ ଜୀବନଯାପନ ଏବଂ ଉଚ୍ଚ ଚିନ୍ତାଧାରା ତାର ଅଛି, ବହୁ ଆଶା ସେ କରେ। କିନ୍ତୁ ଦ୍ୱିତୀୟ ହେଉଛି ସ୍ୱଳ୍ପ ସନ୍ତୁଷ୍ଟ, ସେ ଯାହା ଇଚ୍ଛା କରୁଥିବ ସେତିକି ନ ମିଳୁନି, ଯେତିକି ମିଳୁନି ସେ ସେଥିରେ ସନ୍ତୁଷ୍ଟ। ମାନେ କୁକୁର ପେଟେ ନ ଖାଉ, ଆମେ କ'ଣ ତାକୁ ଖାଇସାରିଲା ପରେ ଯାହା କିଛି ବଳିଥିବ ତାକୁ ଯଦି ଫୋବାଡ଼ ଦେଲେ, ଆମର ତ ଅନୁଭବ ଅଛି ଆଉ, ଆମେ ଯେଉଁ ବାହାରେ ବୁଲୁଛେ ପ୍ରଚାରରେ, କେଉଁ ସ୍କୁଲରେ ଯାଇକି ଥିବୁ କ'ଣ କରୁଥିବୁ, ସେ କୁକୁରମାନେ ସେଠି ଶୋଇଥିବେ, ସେମାନେ ତ ସେଠି ଥାଆନ୍ତି, ସେ କିଛି ଖାଦ୍ୟ ପଦାର୍ଥ କିଛି ବଳିନଥିବେ, ଏତିକି ଟିକେ ବଳିଥିବ ତାକୁ ଫୋବାଡ଼ ଦେଲେ ବି ସେ ତାକୁ ଖାଇବି ସନ୍ତୁଷ୍ଟ, ଲାଞ୍ଜ ହେଲେକି ସେଠି ବସି ସେଠି ଶୋଇ ସନ୍ତୁଷ୍ଟ, ସ୍ୱଳ୍ପ ସନ୍ତୁଷ୍ଟ। ତୃତୀୟ ହେଉଛି ସୁନିଦ୍ର, ଯେତେବେଳେ ଶୋଇବେ ପୁରା ଗଭୀର ନିଦ୍ରାରେ ଶୋଇବେ, ନାଇଁ ହଁ ନାଇଁ କ'ଣ, ଯେତେବେଳେ ଶୋଇବେ ପୁରା ମାନେ ଗଭୀର ନିଦ୍ରାରେ ଶୁଅନ୍ତି, କିନ୍ତୁ ଅତି କ'ଣ କ'ଣ କୁହାଯିବ, ଖଟକିନି ହେଲେ ଉଠି ପଡ଼ିବେ। ଗଭୀର ନିଦ୍ରା ମାନେ ଆରାମରେ ଶୋଇବେ ଯେତେବେଳେ ଶୋଇବେ, କିନ୍ତୁ ପତଳା ନିଦ, ଏ ଦୁଇଟି ଯାକ କହୁଛନ୍ତି, ସୁନିଦ୍ର କିନ୍ତୁ ଲଘୁଚେତନ। ଲଘୁଚେତନ ମାନେ କ'ଣ? ସୁନିଦ୍ର ମାନେ ଆରାମରେ ସେ ଶୁଅନ୍ତି, କିନ୍ତୁ ଲଘୁଚେତନ ଭାରି ସତର୍କ, ଶୋଇଥିଲା ବେଳେ ବି ସତର୍କ, ଶୋଇଥିବା ଅବସ୍ଥାରେ ମଧ୍ୟ ସେ ସତର୍କ ଥାନ୍ତି ନା, ତେଣୁ ଟିକେ ଖଡ଼ଖଡ଼ ହେଲା ମାନେ ସେ ଉଠିଛି, ମୁଁ ଏଇଟା ମାର୍କ କରିଛି, ମୁଁ ଦେଖେ। ଆପଣ ତ ଏତେ ଜିନିଷ ହୁଏତ ମାର୍କ କରିନଥାଇପାରନ୍ତି, ଆମେ ତ ବାହାରେ ବୁଲୁଛୁ ଦେଖିଛୁ, ଯେଉଁ ସ୍କୁଲମାନଙ୍କରେ ଆମେ ଥିବୁ ସେଠି ସବୁ କୁକୁରମାନେ ଥାଆନ୍ତି, ମୁଁ ତ ଦେଖେ। ଏ ତ ଦିନବେଳେ ଯେତେବେଳେ ଶୀତ ଦିନ ହୋଇଥିବ, ଦିନବେଳେ ସେ ସକାଳେ କ'ଣ ଖରାରେ ସେ ଶୋଇଯାଇଥିବ, ମୁଁ ସବୁ ଡାକେ ସେ କୁକୁର, ଦେଖିଛନ୍ତି ନା କଥିବ, ଦେଖିଥିବ ମୁଁ ସବୁ କୁକୁର ମୁଁ ଡାକେ, ଡାକି ଯାହା ଥିବ ତାକୁ ଦିଏ, ଦେଖେ ସେ ଶୋଇଥିବେ ମାନେ ଆଖି ତାଙ୍କର ଖୋଲି ପାରୁନଥିବେ, ରାତିରେ ଶୋଇପାରିନଥିବେ ନା, ଶୀତ ହେଉଥିବ ପ୍ରବଳ, ତେଣୁ ସେ ଆଖି ଖୋଲି ପାରୁନଥିବେ, କିନ୍ତୁ କେତେ ପତଳା ନିଦ, ଟିକେ ଖଡ଼ ଖଡ଼ ହେଲା ମାନେ ପାଖରେ ଚାଲିଗଲା ମାନେ ଉଠିଯିବେ, କଲା ମାନେ ସେ ଚାହିଁ ଉଠିଯିବେ, ମାନେ ପୁରା ଶୋଇଥିବେ ଗାଢ଼ ନିଦରେ ଶୋଇଥିବେ, କିନ୍ତୁ ଚୋ ଚୋ କଲା ମାନେ ଉଠିଯିବେ ଚାହିଁ, କେତେ ପତଳା ନିଦ, ମାନେ ସତର୍କ ଭାରି। ଆମେ ଶୋଇଥିବା ତ ଶୋଇଥିବା, ଶଙ୍ଖ ବାଜିଲା ପରେ ମଧ୍ୟ ଆ କିଏ ଯାଉଛି ଛାଲ ପଛରେ, କେଉଁ ଶଙ୍ଖ ବାଜିଲା, କିନ୍ତୁ ଯେଉଁ ଶଙ୍ଖ ବାଜିବ, ଶଙ୍ଖ ବାଜିବା ପୂର୍ବ ତ ତୁମକୁ ଆସିବା ପାଇଁ କୁହାହେଇଛି, ପଚାରୁଛ କେଉଁ ଶଙ୍ଖ ବାଜିଲା, ଶଙ୍ଖ ବାଜିବା ପୂର୍ବରୁ ତ ଆମେ ଠିଆ ହେବା ଦରକାର ମଙ୍ଗଳ ଆରତୀରେ, ଆମ ନିଦ୍ରାଟା ହେଉଛି ଏଭଳି, କୁକୁରଠୁ ଏଇଟା ଶିଖିଯାଉଛି। ଆଚ୍ଛା ଆଉ ସ୍ୱାମୀ ଭକ୍ତ, କୁକୁରର ସବୁଠୁ ବଡ଼ ଗୁଣ ହେଲା ଏଇଟା କୁକୁର, ସେଥିପାଇଁ ବୈଷ୍ଣବମାନଙ୍କୁ କ'ଣ କୁହାଯାଏ, ଆମେ ହେଉଛେ କ'ଣ, ଆମେ ସବୁ କୁକୁର, କାହାର କୁକୁର, ସାଧୁଗୁରୁଙ୍କର କୁକୁର ନା ଆଚାର୍ଯ୍ୟଙ୍କର କୁକୁର, ତୋମାର କୁକୁର କ'ଣ ସେ ଭଜନ ନା, ବହୁତ ହଁ, ତୋମାର କୁକୁର ବୋଲିଆ ଜାନହ ମୋରେ, ହଁ ତୁମେ ତ ଠାକୁର ତୋମାର କୁକୁର ବୋଲିଆ ଜାନହ ମୋରେ, ହଁ ବାନ୍ଧିଆ ନିକଟେ ଆମର ପାଲିବେ ରାଖିବେ ଦ୍ୱାରର, ଆମେ ସବୁ କୁକୁର ନା, ତାହେଲେ ଆମେ ଆମେ କେମିତିଆ କୁକୁର ବିଚାର କରନ୍ତୁ, ଆମେ କାମଟା କ'ଣ ହେଉଛେ ଖାଲି ଖାଇବା ପାଇଁ ଆଉ କିଛି ନାହିଁ, ହେଁ ସେଇଟା କାହିଁ ଖାଇଦେଲା, ସେ ସେଇଟା କାହିଁ ନେଇଗଲା, ସେ ସେଇଟା କାହିଁ ହେଲା, ଏ କୋଉ କାମୁଡ଼ା କାମୁଡ଼ି ଖାଲି ଚାଲିଛି ଏଇଟା ହେଲା, ଠିକ୍ ଅଛି ଖାଉଛ, ଠିକ୍ ଅଛି ଖାଅ। ସ୍ୱାମୀ ଭକ୍ତ ହୁଅ, ସ୍ୱାମୀ ଭକ୍ତ ଯଦି ସେଭଳି ହେଇପାରିଲେ ତାହେଲେ ସ୍ୱାମୀ ଖୁସି ହେବେ, ଠିକ୍ ଅଛି ଖାଆନ୍ତୁ ଖାଆନ୍ତୁ, ତାଙ୍କ ସ୍ୱଭାବ ଦୋଷ ଏହା ଖାଇବେ। ସ୍ୱାମୀ ଭକ୍ତ ହେବା ଦରକାର ନା, ନାହିଁ ସ୍ୱାମୀ ଭକ୍ତ ନାହିଁ ଖାଲି କାମୁଡ଼ା କାମୁଡ଼ି, ପୂର୍ବରୁ ସେ କଥା ହିଁ କହୁଥିଲି ନା, ଅଲଗା କୌଣସି ଜିନିଷ ଯଦି ବ୍ୟତିକ୍ରମ ହେଉଛି ତା ପାଇଁ ସମସ୍ତେ ସୂତ୍ର ଖୋଜି ନେଉଛନ୍ତି, କିନ୍ତୁ ଭଜନ ବ୍ୟତିକ୍ରମ ହେଲା, ସେବାର ବ୍ୟତିକ୍ରମ ତା ପାଇଁ କୌଣସି ପ୍ରୟାସ ହିଁ ନାହିଁ। ସାଧନ ବ୍ୟତିକ୍ରମ ଜାଣିଜାଣି କରୁଛନ୍ତି, ସାଧନ ବ୍ୟତିକ୍ରମ ଜାଣିଜାଣି କରୁଛେ, ପ୍ରୟାସ ନାହିଁ, ଶିଥିଳତା ହେଇଯାଉଛି, କାହିଁକି ତା ବିଷୟରେ କୌଣସି ଚିନ୍ତା ନାହିଁ, ଅନୁତାପ ନାହିଁ, ସୂଚନା ନାହିଁ, ଜିଜ୍ଞାସା ନାହିଁ। ଇଏ ହେଉଛି ଆମେ ଏଇଭଳି ଆମର ସ୍ଥିତି ହେଲା ଏହା। ଆଉ କ'ଣ ଭଗବାନ ଆମେ ପାଇବା, ଭଗବାନ ତ ମନା କରୁଛନ୍ତି, ଏଇଟା ତ କହିଲେ ଏଇଭଳି ସ୍ଥିତିରେ ଭଜନ କର। ତେଣୁ ସ୍ୱାମୀ ଭକ୍ତ କୁକୁର ହେଲା, ସ୍ୱାମୀ ଭକ୍ତ ତାଟା ଶିକ୍ଷଣୀୟ ବୈଷ୍ଣବ ମାନେ ତ ସେଭଳି ହେବା ଉଚିତ। ଆଉ ଦ୍ୱିତୀୟ ହେଉଛି ଷଷ୍ଠ, ଇଏ ହେଲା ପଞ୍ଚମ, ଷଷ୍ଠ ହେଉଛି ସୁରଶ୍ଚ ବୀର। କୁକୁର କେବେ ଭୟ କରେ, ଭୟ କରେ ମାନେ ମାଲିକ ପାଇଁ, ମାଲିକ ପାଇଁ ସେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଅଛି, ମାଲିକ ପାଇଁ ସେ ସବୁକିଛି କର। ଆମେ ମାଲିକ ପାଇଁ କ'ଣ କରୁଛେ କହିଲେ, ଗୁରୁଙ୍କ ପାଇଁ କିଏ କ'ଣ କରିପାରିବ କହିଲେ, ଆମେ ଖାଲି ଗୁରୁଙ୍କ ପାଇଁ ପ୍ରଶ୍ନ ଆସେ, ଆମେ ଗୁରୁଙ୍କ ପାଇଁ ତ ସବୁକିଛି କରୁଛୁ, ନା ନା ଗୁରୁଙ୍କ ପାଇଁ ସବୁକିଛି କରୁଛେ ସେଇଟା ନାହିଁ, ଗୁରୁ କେଉଁଥିରେ ପ୍ରସନ୍ନ ହେବେ ସେଇଟା କରିବା ଉଚିତ। ସାଧୁଗୁରୁ କେଉଁଥିରେ ପ୍ରସନ୍ନ ହେବେ ଆମେ କହିବା ଉଚିତ, ମୁଁ ଗୁରୁଦେବ ପାଇଁ ଏଇଟା କରିଛି ସେଇଟା କରିଛି ସେଇଟା କରିଛି, ତୁମେ କରିଥାଇପାର, ଗୁରୁଦେବ ସେଇ କାର୍ଯ୍ୟରେ ପ୍ରସନ୍ନ କି, ଗୁରୁଦେବ ସେ କଥା ହିଁ କୁହନ୍ତିନି କି, ସେ ଯେଉଁ ଶିଷ୍ୟ ଥିଲା ଗୁରୁଦେବଙ୍କର ସେବା କଲା, ବହୁତ ସୁନ୍ଦର ସେବା କଲା, ଖରାଦିନ ହେଇଛି, ଗୁରୁଦେବ ଆସିଛନ୍ତି, ସେ ସୁରେଇ ଆଣିକି ରଖିକି ପାଣି ଭରି କରିକି ଥଣ୍ଡା ପାଣି ଗୁରୁଦେବଙ୍କୁ ଦେଲା, ଶୁଣିଥିବ ସେ ଲୀଳା, ଗୁରୁଦେବ କୁହନ୍ତିନି ଥଣ୍ଡା ପାଣି ଦେଲା, ଗୁରୁଦେବ କହିଥିଲେ ନା ହରଧର ମହାରାଜ କହିଥିଲେ ମୋର ମନେ ଆଚ୍ଛା, ତ ଥଣ୍ଡା ଲାଗିବ ବୋଲି ପାଣିକୁ ସୁରେ ରଖିକି ସେ ଦେଇଛି ଗୁରୁଦେବଙ୍କୁ। ଆଉ ଜଣେ ଶିଷ୍ୟ ତା ପଡ଼ିଶାର ସିଏ ଦେଖିଲା, ସେ ଦେଖିଲା ଆଚ୍ଛା ତାମାନେ ଗୁରୁ ଆସିଲେ ଏଇଭଳି ସେବା କରାଏ, ଠିକ୍ ଅଛି ମୁଁ ମଧ୍ୟ ସେଭଳି ସେବା କରିବି। ତା ଗୁରୁ ଯେତେବେଳେ ଆସିଲେ ତାଙ୍କୁ ମଧ୍ୟ ସେଭଳି ସୁରେଇ ପାଣି ଆଣିକି ସୁରେଇ ରଖି ପାଣି ଆଣ ଦେଲା, କି ତାଙ୍କ ଗୁରୁ ଯେତେବେଳେ ଆସିଥିଲେ ସିଏ ଖରାଦିନେ ଆସିଥିଲେ ସେଇଥିପାଇଁ ସିଏ ସୁରେଇ ଜଳ ଦେଇଥିଲେ, ବା ତୋ ଗୁରୁ ପା ଆସିଛନ୍ତି ଶୀତ ଦିନେ, ତୋ ଗୁରୁ ଶୀତ ଦିନେ ଆସିଛନ୍ତି, ତୁ ମଧ୍ୟ ସୁରେଇ ଜଳ ଦେବୁ ନା ତାଙ୍କୁ ଦେଖିକି, ଇଏ ହେଉଛି ଆମ ଗୁରୁ ସେବା, ଖାଲି ଦେଖା ଆଣିବା। ଗୁରୁ କେଉଁଥିରେ ପ୍ରସନ୍ନ ହେବେ, ଗୁରୁ ଯେଉଁଥିରେ ପ୍ରସନ୍ନ ହେଉଛନ୍ତି ସେଟା ହିଁ ଗୁରୁ ସେବା। ଖାଲି ଗୁରୁଦେବ 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 କହିଲେ ହେବନି, କି ଗୁରୁଦେବଙ୍କର ଗ୍ଲୋରିଫିକେସନ ବାରମ୍ବାର କଲେ ବି ହେବନି। ଗୁରୁଦେବ ଯଦି ଚାହୁଁଛନ୍ତି ମୋର ଗ୍ଲୋରିଫିକେସନ କରନି, କରିବା ଆବଶ୍ୟକ ନାହିଁ, ଗୁରୁଦେବ ସେଇଥିରେ ଖୁସି। ଗୁରୁଦେବ ଯଦି ଚାହୁଁଛନ୍ତି ମୋତେ କେହି ଡିଷ୍ଟର୍ବ କରନି, କରିବା ଆବଶ୍ୟକ ନାହିଁ, ତାଙ୍କୁ ଡିଷ୍ଟର୍ବ କରିବା ଉଚିତ ନୁହଁ। ଆମେ ଖାଲି ଶିବଜୀଙ୍କ ଅବସ୍ଥା ଯାହା ବର୍ତ୍ତମାନ, ଇସ୍କନ୍ର ଗୁରୁଙ୍କ ଅବସ୍ଥା ବର୍ତ୍ତମାନ ସେୟା, ମୁଁ ଏଇଟା ଖୋଲିକି କହୁଛି, ଶିବଜୀଙ୍କ ଅବସ୍ଥା କ'ଣ କହିଲେ, ମାନେ ଶିବଜୀଙ୍କୁ କେହି ବର୍ତ୍ତମାନ କଳିଯୁଗ ଲୋକମାନେ ଶିବଜୀଙ୍କୁ ଟିକେ ଭଜନ କରିବା ପାଇଁ ସୁଯୋଗ ଦେଉନାହାନ୍ତି। ଆଉ ସବୁ ତ ଏ ତ ବର୍ତ୍ତମାନ ତ ଏଇ ବର୍ଷ ଲକଡାଉନ୍ ଯୋଗୁଁ କମ୍ସେ କମ୍ ଶିବଜୀ ଟିକେ ଭଜନ କରିଥିବେ ଠିକ୍ ସେ, ଆଉ ନହେଲେ ଶ୍ରାବଣ ମାସରେ ତ ପାଣି ଢାଳି ଢାଳି ପୁରା, ଖାଲି ଖାଲି ମାଗିବା ପାଇଁ, ବର ମାଗିବା ପାଇଁ, ଆରେ ଶିବଜୀ ସିଏ ପରମ ବୈଷ୍ଣବ, ସିଏ ଭଜନ କରି ତାଙ୍କୁ ଟିକେ ଭଜନ କରିବାକୁ ଦିଅ। ସିଏ ଯାଇକି ଯୁଆଡ଼େ ରହିଲେ ଦେଖୁନାହାନ୍ତି ଅମରନାଥ କୁଆଡ଼େ, କେଦାରନାଥ କୁଆଡ଼େ, କୁଆଡ଼େ କେଉଁ ଜାଗାରେ, ତଥାପି ଲୋକ ପଳେଇ ଯାଉଛନ୍ତି ସେଠି। ଶିବଜୀ ସେ ଜାଗା ପାଇଛନ୍ତି ସେ ଭଜନ କରିବା ପାଇଁ, ସେ ଭଜନ ଭଜନ ପରାୟଣ ବୈଷ୍ଣବ, ଆଉ ତାଙ୍କୁ ଯେମିତି କ'ଣ ସାଧାରଣ ଲୋକମାନେ ଯେମିତି ବସେଇ ଉଠେଇ ଦେଉନାହାନ୍ତି, ବର୍ତ୍ତମାନ ଆମ ଅବସ୍ଥା ସେୟା, ଆମେ ଆମ ଗୁରୁଙ୍କୁ ମଧ୍ୟ ସେଭଳି ବସେଇ ଉଠେଇ ଦେଉନି, ହାଁ ଗୁରୁଦେବ ଏଇଟା ହେଲା, ଗୁରୁଦେବ ସେଇଟା ହେଲା, ଗୁରୁଦେବ ସେଟା ହେଲା, ଗୁରୁଦେବ ଏଇଟା କର ସେଇଟା କର, କି ତାଙ୍କୁ ଟିକେ ଛାଡ଼, ସିଏ କ'ଣ କରି ସେ ଜାଣିନାହାନ୍ତି, ଆମେ ତାଙ୍କ ପିଛା ସବୁବେଳେ କରିବା ନା, ସିଏ ଯାହା ଚାହୁଁଛନ୍ତି ତାଙ୍କର ପ୍ରସନ୍ନତା ଯେଉଁଥିରେ ସେ କାର୍ଯ୍ୟ କରିବା ହିଁ ହେଉଛି ଶିଷ୍ୟର କର୍ତ୍ତବ୍ୟ, ସିଏ ଯେଉଁଥିରେ ପ୍ରସନ୍ନ ହେବେ। ପ୍ରଭୁବା ସେ କଥା କୁହନ୍ତିନି କି, ଯେ ମୁଁ ବା ପାଣି ମାଗୁଛି ତୁମେ ମୋତେ କ୍ଷୀର କାହିଁ ଦେଉଛ, ନାହିଁ ସେ ଜାଣିନାହାନ୍ତି, ପ୍ରଭୁବାଦ କହିଲେ ମୋତେ ପାଣି ଗ୍ଲାସ୍ଟେ ଆଣିଦିଅ, ଶିଷ୍ୟ କହିଲା ଆଚ୍ଛା ପାଣି ପାଣି କାହିଁକି, ମୁଁ ଭଲ କ୍ଷୀର ଗ୍ଲାସ୍ଟେ ଦେବି, ଗରମ କରିବି, ଉଷମ କ୍ଷୀର ନେଇକି ଦେବି, ସେଇଟା ଗୁରୁଦେବ ଖୁସି ହୁଏ, କିରି ସିଏ ତ ଚାହୁଁଛନ୍ତି ପାଣି, ଆଉ ତୁମେ ଚାହୁଁଛ କ୍ଷୀର ଦେବା ପାଇଁ, ଏଇଟା ସ୍ୱାମୀ ଭକ୍ତ ନୁହଁ କି ଏଇଟା ସୁର ନୁହଁ ବୀର ନୁହଁ, ଗୁରୁଦେବ କେଉଁଥିରେ ପ୍ରସନ୍ନ? ପ୍ରକୃତରେ ଗୁରୁଦେବ କେଉଁଥିରେ ପ୍ରସନ୍ନ କହିଲେ ଦେଖି, ଗୁରୁଦେବ କେଉଁଥିରେ ପ୍ରସନ୍ନ? ଆମ ସମସ୍ତଙ୍କ କଥା ମୁଁ କହୁଛି, ଆମ ସମସ୍ତଙ୍କର ଗୁରୁ, ଗୁରୁ ତତ୍ତ୍ୱ ଏକ ନା, ଗୁରୁ ତତ୍ତ୍ୱ ଏକ, ଏହା ନୁହେଁ ଯେ ମୋ ଗୁରୁ ତୁମ ଗୁରୁ ତାଙ୍କ ଗୁରୁ ତାଙ୍କ ଗୁରୁ, ନାହିଁ, ଗୁରୁ ତତ୍ତ୍ୱ ହେଲେ ଏକ। ଗୁରୁ କେଉଁଥିରେ ପ୍ରସନ୍ନ? ଗୁରୁ ପ୍ରସନ୍ନ ହେଉଛନ୍ତି ଦୁଇଟି ଜିନିଷରେ, ଗୁରୁ ପ୍ରସନ୍ନ ହୁଅନ୍ତି ଦୁଇଟି ଜିନିଷରେ। ପ୍ରଥମ ହେଉଛି, ଗୁରୁ ପ୍ରସନ୍ନ ହେବେ ଆମେ ଯଦି ତାଙ୍କ ଗୁରୁଙ୍କୁ ଯଦି ଉପଯୁକ୍ତ ସମ୍ମାନ ଦେଇପାରିଲେ, ଏ ହେଲା ପ୍ରଥମ। ଦ୍ୱିତୀୟ ହେଉଛି, ଗୁରୁ ପ୍ରସନ୍ନ ହେବେ ଆମେ ଯଦି ଭଗବାନ ଶ୍ରୀକୃଷ୍ଣଙ୍କ ସେବା ଠିକ୍ କରିପାରିଲେ, ଏଇଥିରେ ଗୁରୁ ପ୍ରସନ୍ନ। ସଦ୍ଗୁରୁ, ଯେଉଁମାନେ ସଦ୍ଗୁରୁ ନୁହନ୍ତି ସେମାନେ କହିବେ ମୋର ସେବାରେ ହିଁ ସମସ୍ତେ ଲାଭ। ଜୟ ଶ୍ରୀ ଶ୍ରୀ ଗୌର୍ଣ୍ଣିତା, ଶ୍ରୀ ଶ୍ରୀ କୃଷ୍ଣ ରାମ, ଶ୍ରୀ ଶ୍ରୀ ଜଗନ୍ନାଥ ସୁଭଦ୍ରା ମହାରାଣୀ। ତେଣୁ ପ୍ରଥମ ହେଲେ ଗୁରୁ ପ୍ରସନ୍ନ ହୁଅନ୍ତି ତାଙ୍କ ଗୁରୁଙ୍କ ସେବା ଆମେ ଯଦି ଠିକ୍ କରୁଛେ, କାହିଁକି? କାରଣ ଆମେ ସିନା ଉନ୍ନତ ସ୍ଥିତିରେ ନାହିଁ ବୋଲି ଆମେ ଏଇ ସ୍ଥିତି, ଏଇ ଏଇ ଯେଉଁ କୁକୁର କଥାରେ ଆମେ କହୁଛେ, ଆମେ ଉନ୍ନତ ସ୍ଥିତିରେ ନାହିଁ ବୋଲି ଆମେ ଏଇଟା ବୁଝିପାରୁନେ। କିନ୍ତୁ ଗୁରୁଙ୍କର ଭାବଟା କ'ଣ? ଗୁରୁଙ୍କର ଭାବ ହେଉଛି କ'ଣ? ସିଏ ସବୁ ସମୟରେ ଏଇ ଭାବନାରେ ରୁହନ୍ତି, ମୁଁ ହେଉଛି ମୋ ଗୁରୁଦେବଙ୍କର, ମୁଁ ହେଉଛି କ'ଣ? କୁକୁର। ଏଇ ଭାବନାରେ ସିଏ ରୁହନ୍ତି, ସିଏ ଭାବନ୍ତି ମୁଁ ହେଉଛି ମୋ ଗୁରୁଦେବଙ୍କର ସବୁବେଳେ ଶିଷ୍ୟ, ସେ କେବେ ଗୁରୁ ଭାବନାରେ ରୁହନ୍ତିନି। ଆପଣ ଦେଖୁନାହାନ୍ତି ସେ ସମୟ ଗୌରବ ଗୋସ୍ୱାମୀ ଗୁରୁ ମହାରାଜ, ସେତେବେଳେ ଶିଷ୍ୟ ଗ୍ରହଣ କରିବା ପାଇଁ ପ୍ରଭୁପାଦ ତାଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେ ଶିଷ୍ୟ ଗ୍ରହଣ କରିବା ସମୟ ବ୍ୟାସପୂଜାରେ ସେ କ'ଣ କୁହନ୍ତି? ଆପଣ ବ୍ୟାସପୂଜା କ୍ଲାସ୍ ଶୁଣୁନାହାନ୍ତି କି? ବ୍ୟାସପୂଜାରେ କ'ଣ କୁହନ୍ତି? ସେ କୁହନ୍ତି ମୁଁ ମୋର ଶିଷ୍ୟ ଗ୍ରହଣ କରିବା ଆବଶ୍ୟକ ନାହିଁ, ମୁଁ କାହିଁକି ଗ୍ରହଣ କରିଛି ନା, ମୋ ଗୁରୁଙ୍କର ଏଇଟା ନିର୍ଦ୍ଦେଶ, ମୋ ଗୁରୁ ଏଇଟା ନିର୍ଦ୍ଦେଶ ଦେଇଛନ୍ତି, ମୁଁ ଗ୍ରହଣ କରିଛି। ପ୍ରକୃତରେ ଶିଷ୍ୟ ବି ମୋର ନୁହଁ, ଶିଷ୍ୟ ସବୁ ଗୁରୁଦେବଙ୍କର, ମାନେ ସିଏ ବି ନିଜେ ରଖନ୍ତି, ସିଏ ପ୍ରଭୁପାଦଙ୍କ ପାଖକୁ ସବୁ ସମର୍ପଣ କରିଦିଅନ୍ତି। ତାହେଲେ କୁହନ୍ତୁ ଗୁରୁଦେବ କେଉଁଥିରେ ଖୁସି? ଆମେ ଖାଲି ଗୁରୁଦେବଙ୍କ ସେବା କରିବା ପାଇଁ ପ୍ରସ୍ତୁତ ହେବା, ଠିକ୍ ଅଛି ସେବା କରିବା, ତା ମାନେ ନିଜେ କରିବାନି, କିନ୍ତୁ ଗୁରୁଦେବ କେଉଁଥିରେ ପ୍ରସନ୍ନ ହୁଅନ୍ତି ସେ ମନୋଭାବ ଜାଣି ସେବା କରିବା ଉଚିତ। ତେଣୁ ଗୁରୁଦେବଙ୍କର ପ୍ରସନ୍ନତାକୁ ବୁଝିକି ସେବା କରିବା ଉଚିତ, ତେବେ ସାଧୁଗୁରୁ ଖୁସି ହେବେ, ବୈଷ୍ଣବମାନେ ଉନ୍ନତ ଅଧିକାରୀମାନେ ସେଥିରେ ଖୁସି ହେବେ। ଦେଖୁନାହାନ୍ତି ଆମର ଆମ ଧାରାରେ ଯଦି ବିଚାର କରାଯିବ, ପ୍ରଭୁପାଦଙ୍କ ଯେତେ ଶିଷ୍ୟ ଅଛନ୍ତି, ପ୍ରଭୁପାଦଙ୍କ ଯେତେ ଶିଷ୍ୟ ଅଛନ୍ତି ସମସ୍ତଙ୍କର ଭାବନା କ'ଣ? ବର୍ତ୍ତମାନର ସ୍ଥିତି ବିଚାର କରନ୍ତୁ, ପ୍ରଭୁପାଦଙ୍କ ଯେତେ ଶିଷ୍ୟ ଅଛନ୍ତି ସେମାନେ ସମସ୍ତେ ଚାହୁଁଛନ୍ତି କ'ଣ? ମହାରାଜ ସେଦିନ କହୁଥିଲେ ଗ୍ଲୋରିଫିକେସନରେ, ସମସ୍ତେ ଚାହୁଁଛନ୍ତି ପ୍ରଭୁପାଦଙ୍କର ମୁଡ୍ ଆଣ୍ଡ ମିଶନକୁ କେମିତି ଫୁଲଫିଲ୍ କରାଯିବ, ପ୍ରଭୁପାଦଙ୍କର ମୁଡ୍ ଆଣ୍ଡ ମିଶନ କେମିତି ଫୁଲଫିଲ୍ ହେବ, ଇସ୍କନ କେମିତି ଅଗ୍ରସର ହେବ, ଇସ୍କନ କେମିତି ପ୍ରଚାର କରିବ, ଇସ୍କନ ପ୍ରଚାର କେମିତି କ'ଣ ବ୍ୟାପକ ଭାବେ ଚାଲିବ, ଏ ସଂସ୍ଥା କେମିତି ଚାଲିବ, ପ୍ରଭୁପାଦଙ୍କ ଯେଉଁ ଇଚ୍ଛା, ପ୍ରଭୁପାଦଙ୍କ ଯେଉଁ ଲକ୍ଷ୍ୟ 10,000 ବର୍ଷ ପର୍ଯ୍ୟନ୍ତ ଚାଲିବ, ଏଇଟା କେମିତି ହେବ, ସେଇ ବିଚାର ବର୍ତ୍ତମାନ ସମସ୍ତେ ପ୍ରଭୁପାଦଙ୍କ ଶିଶୁମାନଙ୍କ ସେଇ ବିଚାର। ଆମ ବିଚାର କ'ଣ? ଆମେ ଗୁରୁ ହେଇଯିବୁ, ସନ୍ନ୍ୟାସୀ ହେଇଯିବୁ, ଆମେ ଆମ ସ୍ୱାର୍ଥ ଫାଇଦା ଉଠେଇବୁ, ତାହେଲେ ଏଥିରେ ଗୁରୁ ଖୁସି ହେବେ, ଖୁସି ହେବେ। ଆମେ ଏଇ ପଏଣ୍ଟରେ ଶୁଣୁଛେ, ଏଇ ପଏଣ୍ଟରେ ଆଲୋଚନା କରୁଛେ, ସ୍ୱାମୀ ଭକ୍ତଶ୍ଚ ସୁରଶ୍ଚ ବୀର, ଗୁରୁଙ୍କ ସେବା ପାଇଁ ଗୁରୁ ଯେଉଁଥିରେ ଖୁସି ହେଉଛନ୍ତି ସେଇଥିରେ ବୀର ହେବା ଉଚିତ, ଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ। ତେଣୁ ମହାପ୍ରଭୁ ଯାହା ଶିକ୍ଷା ଦେଉଛନ୍ତି, ଅମାନେ ନା ମାନ ଦେନ, ମାନ ଦେନ, ଅନ୍ୟକୁ ମାନ ଦେବା, ସମ୍ମାନ ଦେବା, ପ୍ରତି ଜୀବକୁ, କୌଣସି ଜୀବକୁ ଆମେ ଗୌଣ ବୋଲି ବିଚାର କରିବା ଉଚିତ ନୁହଁ। ସବୁ ଜୀବ ହେଉଛନ୍ତି ଭଗବାନଙ୍କର ସନ୍ତାନ, ସବୁ ଜୀବ ହେଉଛନ୍ତି କୃଷ୍ଣଙ୍କ ଦାସ, ସେଇ ଭାବନାରେ ଆମକୁ ବ୍ରତି ହେବା ପାଇଁ ପଡ଼େ। ତେବେ ଆମେ ଏଇ ପଏଣ୍ଟରେ ଶୁଣିଥିଲେ, କୁକୁରଠୁ ବି 6 ଗୁଣ ଆମର ଶିକ୍ଷା କରିବାର ଅଛି। କ'ଣ କହୁଥିଲି କୁଆଡ଼େ ଗଲା? ସର୍ବାନ୍ ଜୀବାନ୍ କୃଷ୍ଣ ଦାସାନ୍ ଜ୍ଞାନ୍ତୁଆ କମପି ନ ଦ୍ୱିଷତି ପ୍ରତି ଦ୍ୱିଷତି ବା ସବୁ ଜୀବଙ୍କୁ କୃଷ୍ଣଙ୍କର ଦାସ ବିଚାର କରିକି କାହାକୁ ବି ଦେଶ କରିବେନି, କାହାକୁ ବି ପ୍ରତିଦେଶ କରିବାନି। ଇଏ ହେଉଛି ପ୍ରକୃତରେ କ'ଣ ମାନଦନ ମାନଦନ ଶବ୍ଦର ଏଇଟା ହିଁ ହେଉଛି ପ୍ରକୃତରେ କ'ଣ ସିଦ୍ଧାନ୍ତ। ତେଣୁ ମହାପୁରୁଷ ସେ କଥା ହିଁ କହିଲେ, ଆଚ୍ଛା କିଭଳି ଅନ୍ୟମାନଙ୍କର ଉପକାର କରିବେ ସବୁ ଜୀବମାନଙ୍କୁ, ସେ ପଏଣ୍ଟ ଆମେ ଭୁଲିଗଲେ। ବିଶ୍ୱଜୀୟ ସ୍ମୟ ମାନସ ଆନାମ ବ୍ରିଡ଼ାଙ୍ଗ ଦୁଷଙ୍ଗ ଯେଉଁ ସେ ଶ୍ଳୋକ କ'ଣ ଥିଲା, ଠିକ୍ ଅଛି ପାଇଲି। ବିଶ୍ୱଜୀୟ ସ୍ମୟମାନମ ସାନମ ସ୍ୱାନମ ଦୃଶଂ ଗ୍ରୀଡ଼ାଂଚ ଦୈହିକମ ପ୍ରଣମେ ଦଣ୍ଡବେଦ ଭୂମ ଆ ସ୍ୱ ଚାଣ୍ଡାଳ ଗୋଖାରମ। ଏହି ଶ୍ଳୋକରେ ଆମର ଆଲୋଚନା ଥିଲେ, ତେଣୁ ବ୍ରାହ୍ମଣ ଆଦି କୁକୁର ଚଣ୍ଡାଳ ଅନ୍ତ କରି ଦଣ୍ଡବତ କରିବେକ ବହୁମାନ୍ୟ କରି ଏଇ ସେ ବୈଷ୍ଣବ ଧର୍ମ ସଭାରେ ପ୍ରଣତି। ଏଇଠି ଆମର କଥା ବି ରହିଯାଇଥିଲେ, ଏଇ ସେ ବୈଷ୍ଣବ ଧର୍ମ, ବୈଷ୍ଣବ ଧର୍ମଟା ହେଉଛି ଏହା କ'ଣ ନା ସଭାରେ ପ୍ରଣତି, ମାନଦେନ ସଭାରେ ପ୍ରଣତି, ସମସ୍ତଙ୍କୁ ପ୍ରଣାମ କରିବେ। ଏବଂ ସେଇ ଧର୍ମଧ୍ୱଜୀ ଯାହାର ଏଥେ ନାହିଁ ରତି, ସିଏ ହେଉଛି ଧର୍ମଧ୍ୱଜୀ ଯାହାର ଏଇଥିରେ ରପ୍ତି ନାହିଁ, ଅର୍ଥାତ୍ ଯିଏଟାକୁ ସ୍ୱୀକାର କରୁନି, ଏଇଥିରେ ଯାହାର ମନ ଲାଗୁନି ବା ଏଇଟାକୁ ଯିଏ ସ୍ୱୀକାର କରିପାରୁନି, ଗ୍ରହଣ କରିପାରୁନି, ସେ ଧର୍ମଧ୍ୱଜୀ ବୋଲି କୁହା ହେବ। ତାହେଲେ ପ୍ରଶ୍ନ ଆସିବ କ'ଣ ତା ମାନେ କ'ଣ, ଏଇଟା ଶୁଣିଲା ପରେ ସମସ୍ତଙ୍କୁ ଯେ ପ୍ରଣାମ କରିବୁ ନା, ଯେତେ କୁକୁର ଅଛନ୍ତି ଯେତେ ଗଧ ଅଛନ୍ତି ଯେତେ ସବୁ ଅଛନ୍ତି ସବୁ ପ୍ରଣାମ କରିବା ନା? ନାଇଁ, କମ୍ସେ କମ୍ ମନରେ କାହା ପ୍ରତି ଘୃଣାଭାବ ରଖିବା ଉଚିତ ନୁହଁ, କୌଣସି ଜୀବ ପ୍ରତି ପ୍ରଣାମ ମନରେ ପ୍ରଣାମ କରିବା ଉଚିତ, ସବୁ ଜୀବ ପ୍ରତି, ସବୁ ଜୀବଙ୍କୁ। ସେ ଯେଉଁ ଲୀଳା ଅଛି ନା ଆମର ଶିବାନନ୍ଦ ସେନଙ୍କର ଯେଉଁ କୁକୁର ଆସିଥିଲା, ଶିବାନନ୍ଦ ସେନ ସେ କୁକୁର ପାଇଁ କ'ଣ କରିଥିଲେ, ତା ପାଇଁ ପାଉଣା ଦେଇକି ତାକୁ ପୁଣି ଡଙ୍ଗାରେ ଚଢ଼େଇଦେଲେ, ନାଉରିଆ ମନା କରୁଥିଲା ନା କୁକୁରଟା କ'ଣ, ତାକୁ ଚଢ଼େଇକି ପୁଣି ଆଣିଥିଲେ। ତା ମାନେ ନୁହଁ ଯେଉଁଟା ଶୁଣିଲା ପରେ କହିବେ ଆଉ ଭଲ ହେଲା ଆମେ କୁକୁର ପୋଷିବୁ ଘରେ, ଆଉ ତା ରଥ ସେୟା ନୁହଁ, ଆମେ ତ ନବଦ୍ୱୀପ ପରିକ୍ରମା ସମୟରେ ମନେ ଥିବ ନା, ନବଦ୍ୱୀପ ପରିକ୍ରମା ସମୟରେ ଆମର ଅବସ୍ଥା ସେୟା ହେଇଥିଲା, ମହାରାଜ ତ ଥାନ୍ତି ଆମ ପାଖରେ, ମହାରାଷ୍ଟ୍ର ପରିକ୍ରମା ସବୁ ଜାଣନ୍ତି ଆମ ସହିତ, ଆମେ ପରିକ୍ରମା କରିକି ଆସୁଥିଲୁ, ଗୋଟେ କୁକୁର ଆମ ସାଙ୍ଗେ ସାଙ୍ଗେ ଆସିଲା, ମାନେ କେତେ ବାଟ ସିଏ ଆସିଲା, ପୁରା କେତେ ଦିନ ଆମ ସହିତ ରହିଲା, ଗୋଟେ ଦିନ ନୁହଁ ଦିନେ ଦୁଇ ଦିନ ଏମିତି ବୁଲିଲା ଆମ ସାଙ୍ଗେ ସାଙ୍ଗେ, ଯୁଆଡ଼େ ଗଲୁ ସିଏ ଗଲା। ମହାରାଜ ଦେଖନ୍ତି ଆରେ ଏଇଟା କାହିଁ ଆସୁଛି ଆମ ସହିତ, ଆମ ସହିତ ଗଲେ କିଛି ଅସୁବିଧା ନାହିଁ, କିନ୍ତୁ ଇଏ ସିନା ଆମ ସହିତ ଯାଉଛି, ଅଲଗା କୁକୁରମାନେ ତାକୁ ରଖିବେ ନା, ଅଲଗା କୁକୁର ତାକୁ ଦେଖିଲା ତାକୁ ଭୁକୁଛନ୍ତି, ଆମେ କୀର୍ତ୍ତନ କରିକି ଗଲା ମାନେ ସେ ଆମ ସାଙ୍ଗେ ସାଙ୍ଗେ ଯାଉଛି, ଅଲଗା କୁକୁର ତଳେ ଦେଖୁଛନ୍ତି ତାକୁ ଭୁକି ଭୁକି ଆସୁଛନ୍ତି। ମହାରାଜ କହିଲେ ଆରେ ବଡ଼ ଅଡ଼ୁଆ ହେଲା, ଆମେ ଆକୁ ସୁରକ୍ଷା ଦେବା ପାଇଁ ପଡ଼ିବ, ବର୍ତ୍ତମାନ ଆମ ସାଙ୍ଗରେ ଯାଉଛି, ତାକୁ ଯେତେ ଘଡ଼ିଲେ ବି ସେ ଗଲାନି। ତ ଏମିତି ଆସି ଆସି ସେଠୁ ବାଧ୍ୟ ହୋଇକି ଆମେ ଯେଉଁ ନୌକାରେ ବସି ପାରି ହେଲେ, କେଉଁଠି ସେଇଟା ପାରି ହେଲେ ମୋର ମନେ ନାହିଁ, ବହୁତ ଦିନ ତଳେ ଯାଇଥିଲେ ପରିକ୍ରମା, କେଉଁଠି ମନେ ଅଛି କେଉଁ ଜାଗାରେ ଗୋଟେ ଡଙ୍ଗାରେ ପାରି ହେଲେ, ଡଙ୍ଗାରେ ପାରି ହେଲେ ସେ ସମୟରେ ସେ ଦୃଶ୍ୟଟା ପ୍ରକୃତରେ ଦେଖିବା ଦୃଶ୍ୟ, ସେ ଦୃଶ୍ୟ ଯାହାର ସ୍ମରଣ ଥିବ ସେ ସମୟରେ କିଏ କିଏ ଯାଇଥିଲେ, ତିଲରମପୁର ଯାଇଥିଲ, ପରିକ୍ରମା ଗତିପୁର ଯାଇଥିଲ, ସେମାନଙ୍କର ତ ଯାଇଥିଲେ, ଆମେ ଯାଇଥିଲୁ, ଆଉ କିଏ, ଆଉ ତ ଏଠେ ସେଭଳି କିଏ ନାହାନ୍ତି। ସେ ସମୟରେ ଦେଖିଥାନ୍ତେ ସେ କୁକୁରର ମୁହଁକୁ, ତାର ଯେଉଁ ବିକଳ, ସେ ଯେଉଁ ବିକଳ ହେଉଥାଏ ଉଠିକି ଆସିବା ପାଇଁ ଡଙ୍ଗାରେ, ତାକୁ ତମନା କରୁଥାନ୍ତି, ସେ ସମୟରେ ବିକଳ, ଆମେ ଖାଲି ମହାରାଜ କୁହନ୍ତି, ମହାରାଜ କହୁଥିଲେ ଆରେ ଏଇଟା ଏତେ ବାଟ ଆସିଲା, ଏଇଟା ଯିବ କେମିତି, ଆକୁ ଇଏ ଗଲାବେଳେ ତାକୁ ଅଲଗା କୁକୁର ତାକୁ ରଖିଲେ ତ କେତେ କେତେ ବାଟ ଅତିକ୍ରମ ପଳେଇ ଆସିଛି ନା, ଆଉ କୁକୁର ତ ସିଏ ଯେଉଁଠି ଜନ୍ମ ହେଇଥିବେ ସେ ଏରିଆଟା ସତେ ଯେମିତି ତାର, ତହସିଲଦାରଠୁ ସେ ପଟା ଆଣିଛି ନା, ସେ ଏରିଆକୁ କାହାକୁ ପୁରେଇ ଦେବନି, ଆଉ ଇଏ ଏତେ ବାଟ ଅତିକ୍ରମ କରି ଆସିଛି ସେ ଯିବ କେମିତି, ଖାଲି ଆମେ ସେଇ ଚିନ୍ତା କରୁଥାଉ। ପ୍ରକୃତରେ ଏଇଟା ବହୁତ ଉନ୍ନତ ସ୍ଥିତି, କୌଣସି ଜୀବକୁ ଆମେ ସେଭଳି ଘୃଣା କରିବା ଉଚିତ ନୁହଁ। ଆମର ଜଗନ୍ନାଥ ଦାସ ବାହାଜୀଙ୍କର ଆପଣ ଜୀବନୀ ଶୁଣିବେ, ଆଶ୍ଚର୍ଯ୍ୟ ହେଇଯିବେ। ଜଗନ୍ନାଥ ଦାସ ମହାଜୀ ମହାରାଜ ଆମର ଯେଉଁ ପରମ୍ପରାରେ ଅଛନ୍ତି, ସିଏ ଯେତେବେଳେ ପ୍ରସାଦ ସେବନ କରନ୍ତି, ଜାଣିଛନ୍ତି ଆପଣ, ପ୍ରସାଦ ସେବନ କରିବା ସମୟରେ ତାଙ୍କ ସହିତ 5-10 କୁକୁର ଆସି ଖାଆନ୍ତି, ସେ କିଛି କରନ୍ତିନି। ଇଏ ହେଉଛନ୍ତି ଆମ ପରମ୍ପରାର ଆଚାର୍ଯ୍ୟ। 5-10 କୁକୁର ଆସି ତାଙ୍କ ସହିତ ସେବନ କରିବେ ପ୍ରସାଦ। ଶିଷ୍ୟମାନେ ଦେଖିଲା ମାନେ କହିଲେ, ସେ କ'ଣ ଗୁଡ଼ାଏ କୁକୁର ଗୁଡ଼ାକ ଆସି ଘୋଡ଼େଇ ଦିଅନ୍ତି। ଶିଷ୍ୟମାନେ ଦେଖିଲେ ତାଙ୍କୁ ଘୋଡ଼େଇ ଦିଅନ୍ତି, ଜଗନ୍ନାଥ ଦାସ କ'ଣ ରାଗିଯାଆନ୍ତି, ଅଭିମାନ କରନ୍ତି, ଆଉ ପ୍ରସାଦ ପାଆନ୍ତିନି। ଆରେ ସେ କହନ୍ତି, ଗୋଟେ ବେଳା କୁକୁର ଗୁଡ଼ାକ ଆସି, ଫେରେ ତୁମେ ଧାମବାସୀ ମାନେ କୁକୁର କହୁଛ, ନବଦ୍ୱୀପବାସୀ ମାନେ ଏମାନେ କୁକୁର କହୁଛ ତୁମେ, ମୁଁ ଆଉ ଭୋଜନ କରିବିନି। ମାନେ ବିଚାର କରୁ, ଆମେ ସେ ସ୍ଥିତି ଯାଇପାରିବା? କହିଲେ ଦେଖିବା, ଏଇଟା ଶୁଣିଲା ପରେ, ଶୁଣିଲା ପରେ ବି ଆମେ ଯାଇପାରିବା ନା? ଯାଇପାରିବାନି। କ'ଣ ତିଲରାମପୁର ଯାଇ ହେବ? ତିଲରାମପୁର ବେଳେବେଳେ ମୁଁ ଦେଖିଛି କୁକୁରକୁ ଦେଖିବେଳେ ଆମକୁ ଦେଖେଇବା ପାଇଁକି କ'ଣ କେମିତି ପ୍ରଣାମ କରିଦିଅନ୍ତି। ହଁ, ନାଇଁ ସେଇଟା କ'ଣ, ସିଏ ସତରେ ଦେଉଥିଲେ ନା, ଖାଇପାରନ୍ତିନି ବୋଲି ଦେଇଦିଅନ୍ତି ନା, ଆଉ ନେଇଯାଆନ୍ତି ଲୋଭରେ, ଅଧିକା ପାଇପାରନ୍ତିନି, ସେଇଟା ଦେଇଦିଅନ୍ତି, ପ୍ରକୃତ କ'ଣ ଦିଅନ୍ତି ନା, ଛିଙ୍କ ପଡ଼ିଲା, ସତ କଥା। ଆଉ ଯାହା ବି ହଉ, କେଉଁ କଥାରୁ କୁଆଡ଼େ, ମାନେ ଆମ ଆମ ସ୍ଥିତିଟା କେମିତି ଦେଖୁନାହାନ୍ତି? ଆମେ ଯେଉଁ ହସୁଛେ, କାହିଁକି ହସୁଛେ କହିଲେ, ଆମେ ଆମ ସ୍ଥିତିକୁ ହିଁ ବିଚାର କରି ହସୁଛେ ନା। ଆମେ ହେଉଛେ ଏଇ ସ୍ଥିତିରେ, ଆମର ସ୍ଥିତି ହେଲା ଆଜ୍ଞା, ଆମେ ଭଗବାନଙ୍କୁ ପାଇବା ପାଇଁ ଗୋଟେ କ'ଣ ସ୍ୱପ୍ନ ଦେଖୁଛେ, ଆମ ଆଚରଣ ଏଇଭଳି, ଆମର ଚିନ୍ତାଧାରା ଏଇଭଳି, ଆମେ ପୁଣି ଭଗବାନଙ୍କୁ ପାଇବା, ଭଗବାନ ପୁଣି ଆମ ଉପରେ ପ୍ରସନ୍ନ ହେବେ। ଇଏ କେବଳ ଖାଲି କ'ଣ ବାମନ ହେଇକି ଚାନ୍ଦ ଧରିବା ନ୍ୟାୟ, ଆମକୁ ସଜାଡ଼ିବାକୁ ପଡ଼ିବ ନା ନିଜକୁ, ଆଉ ଏଇ ସ୍ଥିତିରେ ରହିବାକୁ ପଡ଼ିବ, ତେବେ ଯାଇକି ଆମେ ଭଗବାନଙ୍କର ପ୍ରିୟ ହେବା। ତେଣୁ ମହାପୁରୁଷ ସେ କଥା ହିଁ କହିଲେ, ଇଏ ହେଉଛି କ'ଣ ବୈଷମ ଧର୍ମ, ସବାରେ ପ୍ରଣତି, ସମସ୍ତଙ୍କୁ ପ୍ରଣତି। ଆଉ ସେଇ ଧର୍ମଧ୍ୱଜୀ ଯାହାର ଇଚ୍ଛା ନାହିଁ ମତି, ସେ ହେଉଛି ଧର୍ମଧ୍ୱଜୀ, ଅର୍ଥାତ୍ ଖାଲି ଧାର୍ମିକ ବୋଲି ନିଜକୁ କହିହେଉଛି, ବୈଷମ ବୋଲି କହିହେଉଛି ବା ଭକ୍ତ ବୋଲି କହିହେଉଛି, କିନ୍ତୁ ଭିତରେ ତାର ସେ ଭାବନା ନାହିଁ, ସେ ନିଜେ ସମ୍ମାନ ପାଇବା ପାଇଁ ଚାହୁଁଛି, ସମସ୍ତଙ୍କୁ ପ୍ରଣାମ କରିବା ଉଚିତ, କମସେ କମ କାହାକୁ ପ୍ରଣାମ କରନ୍ତୁ ନ କରନ୍ତୁ ବୈଷମମାନଙ୍କୁ ପ୍ରଣାମ କରିବା ଉଚିତ। କାହାକୁ ଆମେ ଗୌଣ ଦୃଷ୍ଟିରେ ବିଚାର କରିବା ଉଚିତ କ'ଣ କେମିତି, ଏଠି କହୁଛନ୍ତି ଭକ୍ତି ଠାକୁର କହିବେ ସେ ଟୀକାରେ, କେମିତି ପ୍ରଣାମ କରିବେ, କେମିତି ସମସ୍ତଙ୍କ ସହିତ ବ୍ୟବହାର କରିବେ, ଜୟ ଶ୍ରୀ ଶ୍ରୀ ଗୌରନିତାୟ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଯା। କହୁଛନ୍ତି, ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ ଚ ତାନ୍ ସର୍ବାନ୍ତୋଷୟତି, ତାଙ୍କୁ ସମସ୍ତଙ୍କୁ ତୋଷୟତି, ତୋଷଣ କରିବ, ସନ୍ତୁଷ୍ଟ କରିବ ପ୍ରତିଜୀବକୁ, କେମିତି, ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ ଚ ତାନ୍ ସର୍ବାନ୍ତୋଷୟତି। ପ୍ରଥମେ କହିଲେ ମଧୁର ବାକ୍ୟଣ, ମଧୁର ବାକ୍ୟ ସବୁ ଜୀବଙ୍କୁ ମଧ୍ୟ ମଧୁର ବାକ୍ୟ ପ୍ରୟୋଗ କରିବ, କୌଣସି କୌଣସି ଜୀବଙ୍କୁ ଆମେ ମଧୁର ବାକ୍ୟ ବିନା କ'ଣ କଟୁ ବାକ୍ୟ ପ୍ରୟୋଗ କରିବା ଉଚିତ ନୁହଁ। ଜୀବମାନେ ବି ଚାହାନ୍ତି ନା ମଧୁର ବାକ୍ୟ, ଜୀବମାନେ ଚାହାନ୍ତି, ଜୀବମାନଙ୍କ ସହିତ ଆମେ ଯଦି ସ୍ନେହର ସେଦି କ'ଣ ଭାବର ଆଦାନ ପ୍ରଦାନ କରିବେ, ସେମାନେ ବି ଜାଣିଦିଅନ୍ତି, ହଁ ଇଏ ଅଭିଯୋଗ ଆମର ତ ବାବାଙ୍କର ଅନୁଭବ ଅଛି, ଆଉ ଜଗଜନପ୍ରଭୁଙ୍କର ଅନୁଭବ ଅଛି ନା ପ୍ରଭୁ, ଆପଣ ଯେଉଁ ନେଇକି ଯାଉଛନ୍ତି ଦେବା ପାଇଁ ପେଜ ବା ଅନ୍ନ, ଆସୁଛନ୍ତି ଗୋମାତା ଆଉ ବଳଦ, ଷଣ୍ଢ ବଳଦ ତ ନାହିଁ, ଷଣ୍ଢ ଷଣ୍ଢ ଗୋମାତା ଆସୁଛନ୍ତି, ସେମାନେ ଜାଣିପାରୁଥିବେ ହଁ ମୋ ପାଇଁ ଖାଦ୍ୟ ଆଣିଲେଣି ବାବା, ପାରାମାନଙ୍କୁ ଯେଉଁ ଦିଆଯାଉଛି ଖାଦ୍ୟ ସେ ଜାଣିଦେଉଛନ୍ତି ହଁ ମୋ ପାଇଁ ଆଣିଲେଣି। ମଧୁର ବାକ୍ୟ ସବୁ ଜୀବ ଚାହାନ୍ତି, ଏଇଟା ପୂର୍ବରୁ କହିଥିଲି ବି, ବଗିଚା ଭିତରେ ପ୍ରବେଶ କରୁଛନ୍ତି ଖଣ୍ଡା ଧରି, ଯଦି ଗୋଟେ ହତିଆର ଧରି ଯଦି ପ୍ରବେଶ କରିବେ, ବୃକ୍ଷମାନେ ଭୟଭୀତ ହୋଇଯାଆନ୍ତି, ଇଏ ମୋତେ ମାରିବା ପାଇଁ ଆସିଛି, ଗୋଟେ ଗ୍ରନ୍ଥର ମୁଁଟା ପଢ଼ିଥିଲି, ବୃକ୍ଷମାନେ ଭୟଭୀତ ହୋଇଯାଆନ୍ତି, ଇଏ ମୋତେ ମାରିବା ପାଇଁ ଆସିଛି। କିନ୍ତୁ ଆପଣ ଯଦି ସେ ବଗିଚାକୁ ଯାଉଛନ୍ତି ଫୁଲ ତୋଳିବା ପାଇଁ, ତୁଳସୀ ବଗିଚାରେ ଯାଉଛନ୍ତି ତୁଳସୀ ଚୟନ କରିବା ପାଇଁ, ତାହେଲେ ସେ ସମୟରେ ବୃକ୍ଷମାନେ କ'ଣ ପୁଲକିତ ହୋଇଯାଆନ୍ତି, ଯାହା ହଉ ମୋତେ, ସେମାନେ ଚିନ୍ତା କରନ୍ତି ମୋତେ ନେବେ କି, ମୋତେ ନେଇକି ଭଗବାନ ପାଖରେ ଲଗେଇବେ କି, ସେମାନେ ଏଇ ପ୍ରସନ୍ନତାରେ ରୁହନ୍ତି। ସେଥିପାଇଁ ବୃକ୍ଷ ସବୁ ବୃକ୍ଷରୁ କିଛି କିଛି ଆଣି ସେବାରେ ଲଗେଇବା ଉଚିତ। ମୁଁ ଆଜି କହୁଥିଲି ନା, ଆଜି କହୁନଥିଲି ମୁଁ ସବୁ ଗଛରୁ କିଛି କିଛି ତୋଳିକି ନିଏ, କାରଣ ସବୁ ସେମାନେ ସେମାନେ ବି ଚାହାନ୍ତି ନା। ଯଦି ସେମାନଙ୍କର ବିଚାର ଏତେ ଉନ୍ନତ ନୁହଁ, କିନ୍ତୁ ଗୋଟେ ଗ୍ରନ୍ଥରେ ଲେଖା ହେଇଥିଲା, ସେମାନଙ୍କର ତ ବିଚାର ଶକ୍ତି ନାହିଁ, ଆବୃତ ଚେତନା ବୋଲି କୁହାଯାଏ, କିନ୍ତୁ ଗୋଟେ ଗ୍ରନ୍ଥରେ ଏଇଟା ଲେଖା ହେଇଥିଲା ବୋଲି ମୁଁ କହୁଛି। ସେମାନେ ବି ପ୍ରସନ୍ନ ହେଇଯାଆନ୍ତି ଯେ ମୁଁ ଯାଇ ଭଗବାନ ସେବାରେ ଲାଗିଲି। ତେଣୁ ସବୁ ଜୀବ ଆମେ ଶବ୍ଦରେ ଶୁଣୁଥିଲେ, ମଧୁର ବାକ୍ୟନ ଜଗତ ମଙ୍ଗଳକାର୍ଯ୍ୟଣ ଚ ତାନ ସର୍ବାନ୍ତୋଷ। ଏଠି ଆଉ ତ ଆମର ଆଲୋଚନା ହେଇଥିଲା, ମଧୁର ଅଭିନୟ ବଚନ କହି ତୋଷିବ ଜନମନ। ମଧୁର ବାକ୍ୟ ସବୁ ଜୀବ ଚାହାନ୍ତି, ସେ ଗୋଟେ ଶ୍ଳୋକ ଅଛି, ପ୍ରିୟ ବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ, ତସ୍ମାତ୍ ପ୍ରିୟ ପ୍ରଦାନେନ ବଚନେ କି ଦରିଦ୍ରତା, ବଚନେ କା ଦରିଦ୍ରତା। ସବୁଠୁ ବଡ଼ ଦାନ କ'ଣ କହିଲେ ସଂସାରରେ, ସବୁଠୁ ବଡ଼ ଦାନ ହେଉଛି ମଧୁର ବଚନ। ଆମେ କାହାକୁ କିଛି ନ ଦେଇପାରୁଛେ, ମଧୁର ବଚନ ଯଦି କହୁଛନ୍ତି ତାହେଲେ ସେଇଟା ହେଉଛି ବଡ଼ ଦାନ। ଲୋକ କୁହନ୍ତିନି ଆଜ୍ଞା ବଚନରେ ପେଟ ପୁରିଯାଉଛି, ମଧୁର ବଚନରେ ପେଟ ପୁରିଯାଉଛି। ଆଉ କର୍କଶ ବାଣୀ, କର୍କଶ ବଚନ ଯଦି କାହାକୁ କହିବେ, ଜୀବନ ସାରା ତା ହୃଦୟ ଭିତରେ ଗୋଟେ ଗାର ହୋଇକି ରହିବ, ଲୋକଟା ଠିକ ନୁହଁ। ଆମେ ଶୁଣୁଛୁ, ଆମେ ଯେତେବେଳେ ବାହାରକୁ ଯାଉଛୁ ପ୍ରଚାର କରିବା ପାଇଁ ଶୁଣୁଛୁ, ସେ ବାବା ସେୟା, ସେ ବାବା ସେୟା, ସେ ବାବା ସେୟା ନାଁ ଧରି କହୁଛନ୍ତି ଲୋକମାନେ, କାହିଁକି ସେମାନେ ସେଇ ସେଇ ବ୍ୟକ୍ତିବିଶେଷଙ୍କ ଠାରୁ ଭକ୍ତ ହେଲେ କ'ଣ ହେବ, ସେଇ ସେଇ ବ୍ୟକ୍ତିଙ୍କ ଠାରୁ ସେଭଳି କଡ଼ା କଥା ଶୁଣିଥିବେ ଜୀବନରେ କେବେ? ମୁଁ ଶୁଣିଛି ବହୁତ ଲୋକଙ୍କୁ, ସେମାନେ ଶୁଣିଥିବେ ସେଥିପାଇଁ କହୁଛନ୍ତି। ଆଉ ଯାହାଠୁ ମଧୁର ବଚନ ଶୁଣିଥିବେ ସେ ଲୋକ ବି ଝୁରି ହେଉଛନ୍ତି, ହଁ ସେ ବା ବଢ଼ିଆ, କିଏ ଭକ୍ତ ତ ସବୁ ସମସ୍ତେ ତ କହୁଛନ୍ତି ବାବା, ପୁଣି ଏ ବାବା ସେ ବାବା କାହିଁ କହୁଛନ୍ତି, କାହିଁ କହୁଛନ୍ତି କୁହନ୍ତୁ? କାରଣ ବଚନର ତାରତମ୍ୟ ଯୋଗୁଁ ଲୋକ ମାର୍କିଂ କରିଦେଉଛନ୍ତି ନା, ଲୋକ ବିଚାର କରିନେଉଛନ୍ତି ନା, ଇଏ ବାବା ଠିକ୍, ସେ ବାବା ଟିକେ କ'ଣ କଡ଼ା ମେଜାଜର ଲୋକ, କାହିଁ କହୁଛନ୍ତି? ବଚନ ଶୁଣିଛନ୍ତି, ମଧୁର ବଚନ, ସମସ୍ତ ମଧୁର ବଚନ ଯାଉଛି ବଚନରେ ସମସ୍ତେ। କର୍କଶ ବାଣୀ, କଠୋର ବାଣୀ, କର୍କଶ ବାଣୀ ଏଇଟା ଠିକ୍ ନୁହଁ, ବହୁତ ଖତରନାକ। କ'ଣ କୁହାଯିବ, ଗୋଟେ ଲୀଳା କହିକି କଥା ବିଶ୍ରାନ୍ତା, ତାପରେ ପୁଣି ପରବର୍ତ୍ତୀ କଥା ଶୁଣିବା। ଆସନ୍ତାକାଲି ତ କଥା ହେବ କି ନାହିଁ ତ ମୁଁ ଜାଣିନି, କାରଣ ଆସନ୍ତାକାଲିଠୁ ତ ଆମର ଆରମ୍ଭ ହେବ ଝୁଲଣ ଯାତ୍ରା। ତେବେ ମୁଁ ପଚାରିଥିଲି ଆମର ଉପେନ୍ଦ୍ର ମିଶ୍ର ପ୍ରଭୁଙ୍କୁ, ପ୍ରଭୁ ଆସନ୍ତାକାଲିଠୁ କ୍ଲାସ୍ ହେବ କି ନାହିଁ। ପ୍ରଭୁ କହିଲେ ମୁଁ ଜଣେଇବି, କହିଲେ କାହିଁ ଜଣେଇ ନାହାନ୍ତି, କୌଣସି ବ୍ୟସ୍ତତା ବଶତଃ ସେ ଜଣେଇ ପାରିନାହାନ୍ତି, ତେଣୁ ମୁଁ ବି କହିପାରୁନି ଆସନ୍ତାକାଲିଠୁ ବଳରାମ ଜୟନ୍ତୀ ପର୍ଯ୍ୟନ୍ତ କ୍ଲାସ୍ ହେବ କି ନା ମୁଁ ଜାଣିନି, ଯଦି ହେବ ହେବ। ହଁ, ଝୁଲଣ ଯାତ୍ରା ଆରମ୍ଭ ହେଉଛି, ମୁଁ ପ୍ରଭୁଙ୍କୁ ପଚାରିଥିଲି ଝୁଲଣ ଯାତ୍ରା ତ ଆରମ୍ଭ ହେବ, କ୍ଲାସ୍ ହେବ କି ସନ୍ଧ୍ୟା ସମୟରେ, ପ୍ରଭୁଙ୍କୁ ପଚାରିଥିଲି ଉପେନ୍ଦ୍ର ପ୍ରଭୁଙ୍କୁ ଗତକାଲି। ସେ କହିଥିଲେ ମୁଁ ଜଣେଇବି, କିନ୍ତୁ ଆଉ ଜଣେଇ ନାହାନ୍ତି, ବ୍ୟସ୍ତତା ବଶତଃ ଜଣେଇ ପାରିନାହାନ୍ତି କ'ଣ। ତେବେ ନିଶ୍ଚିତ ଜଣାପଡ଼ିଯିବ ଆସନ୍ତାକାଲି ମଙ୍ଗଳାରତୀରେ, ଆମେ ସିନା ଜାଣିଦେବା, ଯେଉଁମାନେ ଅନଲାଇନ୍ରେ ଦର୍ଶନ କରୁଛନ୍ତି ଶ୍ରବଣ କରୁଛନ୍ତି ସେମାନେ ଜାଣିପାରିବେନି, ତେଣୁ ସେମାନଙ୍କ ପାଇଁ ସୂଚନା ରହିଲା ଆସନ୍ତାକାଲି କ୍ଲାସ୍ ହେବ କି ନାହିଁ ଏଇ ଚ୍ୟାନେଲ୍ରେ ମେସେଜ୍ ଛାଡ଼ ଦିଆଯିବ, ମେସେଜ୍ ଛଡ଼ା ହେବ କ୍ଲାସ୍ ହେବ କି ନାହିଁ, ଅମୃତେଶ କୁହକୁ ସେଇଟା ମେସେଜ୍ ଛାଡ଼ିଦେବ, କାଲି କ୍ଲାସ୍ ହେବ କି ନାହିଁ ମେସେଜ୍ ଛଡ଼ା ହେବ, ଯଦି ହେବ ତାହେଲେ ସେ ମେସେଜ୍ ଛାଡ଼ିବେ, ଇଟ୍ ୱିଲ୍ କଣ୍ଟିନ୍ୟୁ, ଯଦି ନ ହେବ ତାହେଲେ ଏଇଟା 4-5 ଦିନ ପାଇଁ ବନ୍ଦ ରହିବ, ପୁଣି ବଳରାମ ଜୟନ୍ତୀ ପରେ, ବଳରାମ ଆବିର୍ଭାବ ତାପରେ ପୁଣି ହେବ। ତେଣୁ କାଲି ସକାଳେ ମଙ୍ଗଳାରତୀ ସମର୍ଥ ପ୍ରଭୁ ଡିକ୍ଲେୟାର କରିବେ, ତାପରେ ପୁଣି ଆଲୋଚନା ହେଲେ ହେବ। ତ ବର୍ତ୍ତମାନ ଏଇ ଶେଷ ଏଇ ଯେଉଁ ମାନଦେନ ଏଇଟାକୁ ଗୋଟେ କଥା ଅଛି, କର୍କଶ ବାଣୀ, କର୍କଶ ବାଣୀ କଥା ଶୁଣି କଥା ବିଶ୍ରାମ ଦେବା, ଯଦି ଏହା ଉପରେ ଆଉ ଟୀକା ଅଛି କଥା ପୁଣି ହେଲେ ସେଠୁ ହେବ। ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ ତାନ ସର୍ବାନ୍ତୋଷ। ଏଠି ମଧୁର ବାକ୍ୟ, ସମସ୍ତଙ୍କୁ ମଧୁର ବାକ୍ୟରେ ଜଗତ ମଙ୍ଗଳ ପାଇଁ ସମସ୍ତଙ୍କ ପାଖରେ ଜଗତର ମଙ୍ଗଳ ଯେମିତି ହେବ ମଧୁର ବାକ୍ୟ, କର୍କଶ ବାକ୍ୟ ନୁହଁ, କର୍କଶ କଠୋର ବାକ୍ୟ, କର୍କଶ ବାକ୍ୟ କହିକି କ'ଣ ପ୍ରସନ୍ନ ହେବେ? ସବୁବେଳେ ଆମେ ଅନ୍ୟ ସହିତ ବାର୍ତ୍ତାଳାପ କରିବା କଡ଼ା କଥାରେ, ଅନ୍ୟ ସହିତ ବାର୍ତ୍ତାଳାପ କରିବା ସବୁବେଳେ ନିଜର ସ୍ୱାର୍ଥରେ, ତାହେଲେ କ'ଣ ହେବ? କ'ଣ ହେବ କହିଲେ, ସେ ବ୍ୟକ୍ତି ଆଉ ଆମକୁ ଦେଖିଲେ କ'ଣ, ସେ ଅଲଗା ରାସ୍ତାରେ ଚାଲିଯିବେ ମୁହଁ ବୁଲେଇ। ଆମେ ଯଦି କୌଣସି ବ୍ୟକ୍ତିଙ୍କ ସହିତ ମିଶିବା ସବୁବେଳେ ଖାଲି ନିଜ ସ୍ୱାର୍ଥ କଥାଟା କହିବା, ତାହେଲେ ସେ କ'ଣ କରିବେ? ସେ ଲୁଚିବେ ନା? ଆଉ ଆମେ ଦେଖିବା ଜଣେ ବ୍ୟକ୍ତିଙ୍କୁ ଖାଲି କଡ଼ା କଥା କହିବା, ସେ ଲୁଚିବେ ନା? ମଧୁର ବାକ୍ୟ, ତାଙ୍କର କଲ୍ୟାଣ ଥିବା ଦରକାର ନା, ଆମେ ଯାହାକୁ କହୁଛେ ତାଙ୍କର କଲ୍ୟାଣ ଥିବା ଦରକାର। ସେ କହିଲେ ନା, ଜଗତ କଲ୍ୟାଣ କାର୍ଯ୍ୟ, ଆମେ ଅନ୍ୟ ସହିତ ସମ୍ବନ୍ଧ ଯୋଡ଼ୁଛେ ନିଜର ସ୍ୱାର୍ଥ ପାଇଁ, ଅନ୍ୟ ସହିତ ସମ୍ବନ୍ଧ ଯୋଡ଼ୁଛେ ନିଜର ଫାଇଦା ପାଇଁ, ଏଇଥିରେ ସେଇ ଲୋକ ସନ୍ତୁଷ୍ଟ ହେବେନି। ଆଉ କର୍କଶ ବାଣୀ, କଠୋର କଥା, ନିଜର ଫାଇଦା ଯଦି ନହେଲା କର୍କଶ ବାଣୀ ଠିକ୍ ନାହିଁ। ଗୋଟେ ଲୀଳା ଅଛି, ଥରେ ଇନ୍ଦ୍ରଙ୍କ ପାଖକୁ ମୋତେ ବାହାରେ କହିଥିଲି, ଇନ୍ଦ୍ରଙ୍କ ପାଖକୁ ଦିନେ ଗୋଟେ କୋଇଲି ଯାଇକି ପହଞ୍ଚିଲା। ଏ ଗୋଟେ ଦୃଷ୍ଟାନ୍ତ, ଗୋଟେ କୋଇଲି ଇନ୍ଦ୍ରଙ୍କ ପାଖରେ ଯାଇକି ପହଞ୍ଚିଲା। ଇନ୍ଦ୍ରଙ୍କ ପାଖରେ ଯାଇକି ସେ ବହୁତ ସୁନ୍ଦର କୋଇଲିର ତ ସ୍ୱନ ବହୁତ ସୁନ୍ଦର, ବୁଲବୁଲ, ତେଣୁ ବହୁତ ସୁନ୍ଦର ସେ ଯାଇକି ଗାନ କରିଛି କୋଇଲି ଇନ୍ଦ୍ରଙ୍କ ସଭାରେ। ପଞ୍ଚମ ଆଳାପ ଯେତେବେଳେ ସେ ନାଦ କରିଛି, ଇନ୍ଦ୍ର ଶୁଣିକି ଭାରି ପ୍ରସନ୍ନ ହେଲେ, ଆରେ ବଢ଼ିଆ ସ୍ୱନ ତ। ତେଣୁ ଇନ୍ଦ୍ର କ'ଣ କଲେ, ତାକୁ ବହୁତ ପ୍ରସନ୍ନ ହେଇକି ଇନ୍ଦ୍ର ନିଜର ଗୋଟେ ମୂଲ୍ୟବାନ ହାର ତାକୁ ଦେଇଦେଲେ କୋଇଲି। କୋଇଲି ପିନ୍ଧିଲା ସେ ହାରକୁ, ମନେ ମନେ ଭାରି ଖୁସି ହେଲା। ଯେତେବେଳେ କୋଇଲି ଫେରୁଛି, ଫେରିଲା ବେଳେ ତାକୁ ବାଟରେ ଭେଟିଗଲା କିଏ, କାକ। କାକ ଭେଟିଲା, ପଚାରିଲା, ଏରେ ତୁ ଇଏ ଏତେ ମୂଲ୍ୟବାନ ଏତେ ସୁନ୍ଦର ହାରଟା କେଉଁଠୁ ଆଣିଲୁ? ଆଉ ମୋତେ ଇନ୍ଦ୍ର ଦେଇଛନ୍ତି। ଏ ଗୋଟେ ଉପାଖ୍ୟାନ ବୁଝିବା ପାଇଁ, ମାନେ କର୍କଶ ବାଣୀଟା କିଭଳି, ମୋତେ ଇନ୍ଦ୍ର ଦେଇଛନ୍ତି। କାକ କହିଲେ, ଆଚ୍ଛା ଇନ୍ଦ୍ର ଦେଇଛନ୍ତି, ଆଉ ତାହେଲେ ମୁଁ ମଧ୍ୟ ଯିବି ଯାଇକି ଇନ୍ଦ୍ରବାଣୀ ଇନ୍ଦ୍ରଙ୍କଠୁ ଆଣିବି। କହିଲି କହିଲେ, ହଁ ଯା। କହିଲା, ତୋତେ କାହିଁକି ଦେଲେ? ନା, ମୁଁ ଯାଇକି ସେଟା ଗୀତ ଗାଇଲି, ବହୁତ ସୁନ୍ଦର ଗୀତ ଗାଇଲି, ତ ସେଥିପାଇଁ ମୋ ଉପରେ ପ୍ରସନ୍ନ ହେଇକି ଦେଲେ। କାକ କହିଲେ, ଆରେ ଇଏ ତ ବଢ଼ିଆ ସହଜ ଉପାୟ, ତ ଠିକ୍ ଅଛି, ମୁଁ ମଧ୍ୟ ଯିବି ଗୀତ ଗାଇବି। କାକ ପହଞ୍ଚିଗଲା ଯାଇକି, କାକ ଯାଇ ପହଞ୍ଚିଲା ଇନ୍ଦ୍ରଙ୍କ ସଭାରେ, ଯାଇକି ସେ ତାର ଗୀତ ଆରମ୍ଭ କଲା। କୋଇଲି ଗୀତ ଗାଇଥିଲା କେମିତି, କାକ ଯାଇକି ଗୀତ ଗାଇଲା, ଗୀତ ଗାଇ ଗାଇ କାନ ଫଟେଇଲା। ଇନ୍ଦ୍ର ଯେତେବେଳେ ଶୁଣିଲେ, ଇନ୍ଦ୍ର ଜାଣିଲେ, ପଚାରିଲେ, କହିଲେ, ଆଚ୍ଛା ତୁମେ କାହିଁକି ଆସିଛ ଏଠିକି? ନା ଆଜ୍ଞା, କୋଇଲି ଗାଇଲା ଏତେ ସୁନ୍ଦର ଆପଣ ତାକୁ ହେଇଗଲେ। କହିଲେ, ହଁ ତୁମେ ବି ବହୁତ ବଢ଼ିଆ ଗାଉଛ, ତୁମ ଭଳି ଗାୟକ ମୁଁ ଜଗତରେ କେଉଁଠି ଦେଖିନି, ଏତେ ସୁନ୍ଦର ଗାନ ତୁମର, ଏତେ ସୁନ୍ଦର କଣ୍ଠସ୍ୱର, ବଢ଼ିଆ ଲାଗୁଛି। ପ୍ରକୃତରେ ଇନ୍ଦ୍ରଙ୍କୁ ଭାରି ଆଘାତ ହେଉଛି, କରିବେ କ'ଣ? କହିଲେ, ଭଲ ଭଲ, ଆଚ୍ଛା ତୁମେ ଏକା ଏଭଳି ଗାଉଛ ନା ତୁମ ଭଳି ଆଉ ତୁମର ସାଙ୍ଗ କିଏ ଅଛନ୍ତି? କହିଲା, ହଁ ଆଜ୍ଞା ମୁଁ ଏକା, ମୋ ଭଳି ଆହୁରି କେତେ, ଆମର ଛଅ ଜଣ ଗୋଷ୍ଠୀ ଅଛୁ, ଆମେ ସମସ୍ତେ ଏତେ ସୁନ୍ଦର ଗାଉଛୁ। କହିଲେ, ଆଚ୍ଛା ତୁମର ଛଅ ଜଣ ଗୋଷ୍ଠୀ ଅଛନ୍ତି, କିଏ କିଏ ଛଅ ଜଣ ଗୋଷ୍ଠୀ ଅଛନ୍ତି? ସେ କହୁଛି, ଅହଂସ ଜମ୍ବୁକାଶୈବ ଲମ୍ବଗ୍ରୀବା ଖରସ୍ତଥା ଦର୍ଦୁରା ଶୁକରଶ୍ଚୈବ ଷଢ଼େଇତେ ଗାନ ତତ୍ପରା। ଆମେ ଛଅ ଜଣ ହେଉଛୁ ଗାନ ତତ୍ପରା, ମାନେ ବହୁତ ପୁରା ପଞ୍ଚମ ରାଗରେ ଆମେ ସମସ୍ତେ ଗାଇବୁ ଗାଇପାରୁ। ଇନ୍ଦ୍ର କହିଲେ, ଆଚ୍ଛା କିଏ କିଏ? ନା ଅହଂସ ମୁଁ, ପ୍ରଥମେ କହିଲେ ମୁଁ, ଦ୍ୱିତୀୟ ହେଉଛି ଜମ୍ବୁକାଶ୍ଚୈବ, ଜମ୍ବୁକ, ଜମ୍ବୁକ ମାନେ କିଏ କହିଲେ, ବିଲୁଆ, କେତେ ସୁନ୍ଦର ଗାଉଛି ଦେଖୁନ ରାତିରେ, କାନ ଫଟେଇ ଦେବେ ଯେ ମାନେ ଶୁଏଇ ଦେବେନି ସେ ଏରିଆରେ, ଯଦି ଆପଣ କେବେ ଶୁଣିଥିବେ ଜାଣିବେ। କହିଲା, ଅହଂସ ମୁଁ ଆଉ ଜମ୍ବୁକ, ତୃତୀୟ ହେଉଛି ଲମ୍ବଗ୍ରୀବା, ଲମ୍ବଗ୍ରୀବା ଲମ୍ବା ବେକ, ଯାହାର କାହାର ଲମ୍ବା ବେକ ଅଛି ଜଗତରେ? ଜିରାଫ ନାହିଁ, ଓଟ, ଲମ୍ବଗ୍ରୀବାରେ ଓଟ, ଓଟ ଗୀତ ଗାଇବ ଯାହା ଗାଇବ। କାକ କହୁଛି, କେତେ ସୁନ୍ଦର ସୁନ୍ଦର ସିଙ୍ଗର ମାନଙ୍କୁ ତାର ଗୋଷ୍ଠୀ ରଖିଛି, ଅହଂସ ଜମ୍ବୁକାଶ୍ଚୈବ ଲମ୍ବଗ୍ରୀବା, ଏବଂ ଚତୁର୍ଥ କହୁଛି ଖରସ ତଥା, ଖର, ଖର କଥା ଆମେ ଶୁଣୁଥିଲେ ନା ଗଧ, ପ୍ରଶ୍ନ ଆସେ ଆସିଆ ସେମାନଙ୍କୁ ତ ଆଗେ ପ୍ରଶଂସା କରାହେଲା, ଏଠି କ'ଣ ନିନ୍ଦା କରାହେଉଛି? ନା ନା, ଏଇଠି ନିନ୍ଦା କରାଯାଉନି, କଥା ଆମର ଏଠି ଆଲୋଚନାର ବିଷୟବସ୍ତୁ ରହିଛି କ'ଣ, କର୍କଶ ବାଣୀଟା କେମିତି ଆଘାତ ଦିଏ ଅନ୍ୟକୁ, ଆମେ ସଚେତନ ହେବା ଉଚିତ, ଏଇଥିପାଇଁ ଏଇଟା ଆଲୋଚନା କରାଯାଉଛି, ଏଇଟା ଜମା ନିନ୍ଦା କରାଯାଉନି। ତ ସେ କହୁଛନ୍ତି ଅହଂସ ଜମ୍ବକାଶ୍ଚୈବ ଲମ୍ବଗ୍ରୀବା ଖରସ୍ ତଥା, ଖର ଗଧ 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 ତ ସ୍ୱର ବହୁତ ଭଲ ନାଇଁ କି, ଶୁଣିବା ପାଇଁ ବଢ଼ିଆ ଲାଗେ ନା, ଖରସ୍ ତଥା ଏବଂ ଦର୍ଦୁରା ଶୁକରଶୈବ। ଦର୍ଦୁରା ଦର୍ଦୁରା କିଏ ଜାଣିଛନ୍ତି ନା, ବେଙ୍ଗ, ବର୍ଷା ଦିନେ ଟାଉନ ଲୋକ ତ ବୁଝିପାରିବେନି, ବେଙ୍ଗ ବେଙ୍ଗ ଯଦି ରାତିରେ ବୋବେଇବେ ଆପଣ ଶୋଇପାରିବେନି, ମୋର ଅନୁଭବ ଅଛି। ହଁ କେତେ ପ୍ରକାର ମାନେ ରାତି ଶୁଆଇ ଦେବେନି, ମୁଁ ଖଲିଗୋଟରେ ଆମର ଭାଗବତ କଥା ଛାଡ଼ିଥାଏ, ମୁଁ କହୁଛି ମୁଁ ଅନୁଭବ କଥା ଗୋଟେ କହୁଛି, ଖଲିଗୋଟରେ ଭାଗବତ କଥା ଛାଡ଼ିଥାଏ, ସେ ଆମର ଜଣେ ପ୍ରଭୁଙ୍କର ନୂଆ ଘର ହୋଇଥାଏ, ସେ ଘରେ ଆମେ ଥାଉ, ସେ ଘରଟା ଅଛି ତା ପଛପଟେ ମାନେ ସାଇଡ଼ରେ ପାହାଡ଼ ଫାହାଡ଼ ତ ସବୁ ଖଲିଗୋଟ ଅଞ୍ଚଳ ପାହାଡ଼, ବର୍ଷା ଦିନଟା ବର୍ଷା ବର୍ଷା ହେଇଯାଇଛି, ଯାହା ହବ ଅବସ୍ଥା ଆଉ, ରାତି ସାରା ଖାଲି ବେଙ୍ଗ ବୋବେଇ ବୋବେଇ ମାନେ ଶୁଆଇ ଦିଅନ୍ତି, ମୁଁ ବିଚାର କରି ହେ ଭଗବାନ ଏମାନେ ପ୍ରକୃତରେ। ସେ ସମୟରେ ମୋର ଏଇଟା ମନେ ପଡ଼ିଲା, ଆରେ ଇନ୍ଦ୍ର ଠିକ୍ କଥା କହିଛନ୍ତି ଆଉ, ଇନ୍ଦ୍ର କ'ଣ କହିଛନ୍ତି ଦେଖିବି, ଏ ତ ଏମାନଙ୍କର ନିଜ କଥା କହୁଛନ୍ତି, ଇନ୍ଦ୍ର କ'ଣ କହିବି ଶୁଣିବି। ଦର୍ଦୁରା ବେଙ୍ଗ ବେଙ୍ଗ ଚିତ୍କାର ବେଙ୍ଗ ଚିତ୍କାର କରିବା କଥା ଭାଗବତରେ ଲେଖା ହେଲା ଆଉ, ଜିହ୍ୱା ପାଇକି ଯଦି ଭଗବାନଙ୍କ ନାମ କରୁନି ଅଲଗା ଯାହା କିଛି ଉଚ୍ଚାରଣ କରିଲା କ'ଣ ସାପ ଡାକୁଛି। ଆଉ କିଏ ଶୁକର ଶୈବ, ଶୁକର ଏ ତ ପୁରା ଉନ୍ନତ ସିଙ୍ଗର କହିଲେ, ଆମେ ଛଅ ଜଣ କହୁଛନ୍ତି ସଢ଼େଇତେ ଗାନ ତତ୍ପରା, ଆମେ ଯଦି ଆମେ ଛଅ ଜଣ ହେଉଛୁ କ'ଣ ଗାନ ତତ୍ପରା, ଆମେ ଯଦି ଗୀତ ଗାଇବୁ ତାହେଲେ ଆପଣଙ୍କୁ ଆହୁରି ପ୍ରସନ୍ନ ଲାଗିବ। ଇନ୍ଦ୍ର କହିଲେ ବାଃ, ଇନ୍ଦ୍ର କ'ଣ କହିଲେ ଦେଖନ୍ତୁ, ଇନ୍ଦ୍ର ମହାରାଜ କହୁଛନ୍ତି ଏକ ନ ଫଟେଇ ତୟ ସ୍ୱର୍ଗ ଷଢ଼ୀ ଯତ୍ର ନିରନ୍ତର ନିରନ୍ତରମ ଧନ୍ୟ ବଜ୍ର ପୃଥିବୀ ତ୍ୱ ଜେନ ଜାତି ରସାତଳମ। ଇନ୍ଦ୍ର କହୁଛନ୍ତି ଏକ ନ ଫଟିତ ସ୍ୱର୍ଗ, ଇଏ ତ ଗୋଟେ ଆସିକି ତ ସ୍ୱର୍ଗକୁ ଫଟେଇ ସାରିଲାଣି, କାଉ 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 କରିକି ସ୍ୱର୍ଗ ଫଟେଇ ସାରିଲାଣି। ଭାଗବତରେ ଲେଖା ହେଇଛି, ଭାଗବତରେ ଦ୍ୱାଦଶ ସ୍କନ୍ଧରେ ସେ କଥା ଅଛି, ଦ୍ୱାଦଶ ସ୍କନ୍ଧରେ ଅଛି କଳିଯୁଗ ଶେଷରେ ଆଉ କିଛି ମଧୁର କ'ଣ ସ୍ୱର ମଧୁର ସ୍ୱନ ଧାରି ପକ୍ଷୀ କୌଣସି ରହିବେନି, ଏ ଶୁଣିବା ପାଇଁ ମିଳିବନି, ଯେମିତି କୋଇଲର ସ୍ୱର ସବୁ ହେଉଛି ବିଭିନ୍ନ ପ୍ରକାର ପକ୍ଷୀ ଅଟଳରେ ବର୍ତ୍ତମାନ ସବୁ ସେଭଳି ଅନୁଭବ ଅଛି ଭକ୍ତମାନଙ୍କର, ଅଟଳରେ ସେ କହୁଥିଲେ ଆମର ଶ୍ରୀକାନ୍ତରୁ କହୁଥିଲେ ସକାଳୁ ସକାଳୁ କେତେ ପ୍ରକାର ସବୁ ପକ୍ଷୀ ଆସି ସେଠି କଳରବ କରନ୍ତି, ସେଇଟା ଶୁଣିବା ପାଇଁ ଭଲ ଲାଗିବ। ଆପଣ ଦେଖୁନାହାନ୍ତି ଆପଣ ଯେତେ ଗାଢ଼ ନିଦରେ ଶୋଇଥାନ୍ତୁ କିନ୍ତୁ କୋଇଲି ଯଦି ବୋହୁଥିବ ଶୁଣିବା ପାଇଁ ଭଲ ଲାଗିବ, ଆଉ ଶୋଇବା ପାଇଁ ଯାଉଥିବେ କାଉ ଯଦି ଆସି ସେଠି ବୋବୋଉଥିବ, ପଲ ପଲ କାଉ ଯଦି ଆସି ସେଇଟା କାଁ କାଁ କରି କାନ ଫଟେଇବେ କ'ଣ ଭଲ ଲାଗିବ ନା। ସେଠି ଇନ୍ଦ୍ର ସେ କଥା କହୁଛନ୍ତି ଏକ ନ ଫଟିଦ ସ୍ୱର୍ଗ, ଭାଗବତ ଲେଖା ହେଇଛି କଳିଯୁଗ ଶେଷରେ ଆଉ କିଛି ନାହିଁ, କେବଳ କାଉ ମାନେ ରହିବେ ଖାଲି କାଉ କାଉ କରି ଖାଲି କାନ ଫଟେଇବେ ସମସ୍ତ, ଏ ଅଶୁଭ ସଙ୍କେତ। ଏକ ନ ଫଟିଦ ସ୍ୱର୍ଗ ଷଢ଼ୀ ଯତ୍ର ନିରନ୍ତରମ, ଯେଉଁଠି ଛଅ ଜଣ ଯାକ ଏକାଠି ଅଛନ୍ତି ବୋବୋଉଛନ୍ତି ଧନ୍ୟ ବଜ୍ର ପୃଥିବୀ ତ୍ୱ, ପୃଥିବୀ ଆମେ ତ ସ୍ୱର୍ଗରେ ଅଛୁ, ହେ ଧରଣୀ ହେ ପୃଥିବୀ ତୁମେ ଧନ୍ୟ, କାହିଁକି ନା ଇଏ ଛଅ ଜଣଙ୍କର ସ୍ୱରକୁ ଶୁଣିକି ତୁମେ ରହିଛ ରସାତଳକୁ ନ ଯାଇକି ଯେଉଁ ରହିପାରିଛ, ପୃଥିବୀ ଧନ୍ୟ ତୁମକୁ। ଇନ୍ଦ୍ର ଏ କଥା କହୁଛନ୍ତି, ତ ଏଇ ଯେଉଁ ଉପାଖ୍ୟାନରୁ ଆମକୁ ଶିକ୍ଷା ମିଳୁଛି କ'ଣ, କର୍କଶବାଣୀଟା କେତେ ଆଘାତ ଦିଏ, ତାହେଲେ ମଣିଷ ହେଇକି ଯଦି କର୍କଶବାଣୀ କହିବ, କାହାକୁ ଯଦି କଡ଼ା କଥା କହିବ, କାହାକୁ ବାଧିଲା ଭଳିଆ କଥା କହିବ, କିଏ ଗୋଟେ ପଚାରିଲା ତାକୁ କଡ଼ା କଥା କହିବା, ବହୁତ ଖତରନାକ, ଭକ୍ତିର ବାଧକ, ଖତରନାକ ମାନେ ଭକ୍ତିର ବାଧକ, ବହୁତ ସତର୍କ ହେବା ଉଚିତ। ସେଥିପାଇଁ ଭକ୍ତିଙ୍କୁ ତାଙ୍କ ଟିକେ ସେ କଥା କହିଲେ, ସମସ୍ତଙ୍କୁ ସମ୍ମାନ ଦେବେ, ସମସ୍ତଙ୍କୁ ମଧୁର କଥା କହିବେ, ଏବଂ ମଧୁର କଥା କିଭଳି ନା ତାଙ୍କର ଉପକାର ପାଇଁ, ନିଜର ଉପକାର ପାଇଁ ନାହିଁ, ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟଣ ଛ ତାନ ସର୍ବାନ୍ତୋଷୟତି, ଜଗତ ମଙ୍ଗଳ କାର୍ଯ୍ୟରେ ସମସ୍ତଙ୍କୁ ତୋଷଣ କରିବେ, ନିଜର ସ୍ୱାର୍ଥ ପାଇଁ ନୁହଁ, ଆମେ କ'ଣ କି ଆମର ଅବସ୍ଥାଟା ଠିକ୍ ଓଲଟା, ନିଜର ସ୍ୱାର୍ଥ ପାଇଁ ଯେତେବେଳେ ଆବଶ୍ୟକ ପଡ଼ୁଛି ସେ ସମୟରେ ମଧୁର କଥାଟା କହିଦେଉଛେ ନା ନାହିଁ, ନିଜର ସ୍ୱାର୍ଥ ପୂରଣ ପାଇଁ ଯେତେବେଳେ ଆମର ଇଚ୍ଛା ଅଛି ମୋର ଏଇଟା କେମିତି ହାସଲ ହେବ, ଶେଷରେ ମଧୁର କଥା କହିଦେବେ, ସେଇଟା ପୂରଣ ହୋଇଗଲା ପରେ ଆଉ ଲାଞ୍ଜରେ ହାତ ମାରି ହେବନି ତାଙ୍କର। ଏଇଟା କ'ଣ ଏଇଟା ସାଧାରଣ, ଏଇଟା ମଣିଷ ପୁଣିଆ ନୁହଁ, ଏଇଟା ଭକ୍ତ ପୁଣିଆ, ଏଇଟା ମଣିଷ ପୁଣିଆ ନୁହଁ। ନିଜ ସ୍ୱାର୍ଥ ପାଇଁ ନରମ ହୋଇଯିବା, ସ୍ୱାର୍ଥ ପୂରଣ ହେଲା ପରେ ସମସ୍ତଙ୍କୁ କ'ଣ କୁହାଯିବ, ଗୋଟେ ଡୋମିନେଟ୍ କରି ରଖିବା, ପ୍ରିଡୋମିନେଟ୍ ଯାହା କୁହାଯାଏ ସେମିତି କରିକି, ଏଇଟା କ'ଣ ଠିକ୍, ଏଇଟା ଠିକ୍ ନାହିଁ, ଭଗବାନ ସେଥିରେ ପ୍ରସନ୍ନ ହୁଅନ୍ତି ନାହିଁ। ତେବେ ଆଉ ଯାହା ରହିଲେ ଶୁଣିବା, ଯଦି କାଲି ଯଦି ହେଲା ତ ଭଲ, ନଚେତ୍ ବଳରାମ ଜୟନ୍ତୀ ପରେ କ୍ଲାସ୍ ହେବ। ତେବେ ସେ ବିଷୟରେ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସେ ବିଷୟରେ କାଲି ଦୁଇଟି ଯାକରେ ମେସେଜ୍ ଛାଡ଼ିଦେବେ, ଫେସବୁକ୍ରେ ବି ମେସେଜ୍ ଛାଡ଼ିଦେବେ, ୟୁଟ୍ୟୁବ୍ରେ ମେସେଜ୍ ଛାଡ଼ିହେବ, ହଁ ଫେସବୁକ୍ ୟୁଟ୍ୟୁବ୍ରେ ମେସେଜ୍ ଛାଡ଼ି ଦିଆଯିବ କାଲି ହେବ କି ନାହିଁ। ଯଦି ହେବ ତାହେଲେ ସକାଳୁ ହିଁ ସୂଚନା ଦେଇଦେବ, ସକାଳୁ ସୂଚନା ଦେଇଦେବେ, ଯଦି ନ ହେବ ବି ସେ ସୂଚନା ବି ଦେଇଦେବେ, ଠିକ୍ ଅଛି। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଜୟ କର୍ତ୍ତଭବନ ଶ୍ରୀଲ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବବୃନ୍ଦ କି ସମବେତ ଗୌର ଭକ୍ତବୃନ୍ଦ କି ନିଦାୟ ଗୌର ପ୍ରେମାନନ୍ଦେ ହରି ହରି ଓ ହଁ କ'ଣ କହୁଛି ଜୟ ଶ୍ରୀଲ ପ୍ରଭୁପାଜୀ ହଁ। ପ୍ରଭୁଙ୍କର ପ୍ରଶ୍ନ ହେଉଛି ବେଳେବେଳେ ଆମେ ମଧୁର ବଚନ ତ ସମସ୍ତଙ୍କୁ କହିବା ଉଚିତ, ବେଳେବେଳେ ଆମେ କହିଦେଉଛୁ ଖୋଲା ଲୋକ ବୋଲି ଆମେ କହିଦେଉଛୁ, ନାହିଁ ସେଇଟା କେମିତି କହିବା ଉଚିତ? ଯଦି ଆମେ କହିଲେ ନା ଜଗତ କଲ୍ୟାଣ କାର୍ଯ୍ୟ, ଜଗତ କଲ୍ୟାଣ ପାଇଁ, ତାଙ୍କର କଲ୍ୟାଣ ପାଇଁ ତାଙ୍କୁ ଆମେ କହିବା କେମିତି? ତାଙ୍କ ହାତ ଯୋଡ଼ି ସେଠି କହିବାକୁ ପଡ଼ିବ, ଭାଇ ତୁମର ଏଇଟା କଲ୍ୟାଣ ପାଇଁ ମୁଁ କହୁଛି, ତୁମର ଭାଇ ହିସାବରେ ମୁଁ ଏଇଟା କହୁଛି, ଆଉ ଏଇଟା ଠିକ୍ ନୁହେଁ। ଏମିତି ଯଦି ହେବ ତାହେଲେ ଆମେ ସମସ୍ତଙ୍କର ପ୍ରିୟ ହୋଇପାରିବାନି। ତେଣୁ ଆମେ ଯଦି ଏମିତି ହେବା ସହି ରାସ୍ତା ଯେଉଁଟା, ଆମେ ଯଦି ଏମିତି ହେବା ପାଇଁ ଚେଷ୍ଟା କରିବା ତାହେଲେ ଆମେ ପ୍ରିୟ ହୋଇପାରିବା, ଭଗବାନଙ୍କର ପ୍ରିୟ ହୋଇପାରିବା। ତେଣୁ ଆମେ ନିଜକୁ ସଂକଳ୍ପ କରିବା ଉଚିତ, ସୁଧାରିବା ଉଚିତ, ଏଇଭଳି ତାଙ୍କୁ କହିବେ, କହିଲେ ସେ ଶୁଣିବେ। ଆଉ ସେଇଟା ପୁଣି ଏକାନ୍ତରେ ଏକାନ୍ତରେ ସମସ୍ତଙ୍କ ସାମ୍ନାରେ କହିଲେ ତାଙ୍କୁ ହୁଏତ କିଛି ଅଲଗା ଫିଲ୍ ହୋଇପାରେ, ତେଣୁ ତାଙ୍କୁ ଏକାନ୍ତରେ କହିଲେ ସେ ସେଇଟା ବୁଝିବେ। ଆଉ ଯଦି ନ ବୁଝିବେ, ଯଦି ଆମେ ଏକାନ୍ତରେ କହିଲା ପରେ ତାଙ୍କୁ ବୁଝେଇ କହିଲା ପରେ ବି ଯଦି ସେ ଶୁଣୁନାହାନ୍ତି, ତେବେ ଆମର କୌଣସି ଅପରାଧ ନାହିଁ, ଯେହେତୁ ଆମେ ତାଙ୍କର ମଙ୍ଗଳ ପାଇଁ କହିଛେ। ଆମେ ତାଙ୍କୁ ଦୋଷ କ'ଣ ଦୋଷୀ ବୋଲି ବିବେଚିତ କରିକି ସମସ୍ତଙ୍କ ଆଗରେ ତାଙ୍କୁ ପ୍ରତାରିତ କରିବା ପାଇଁ କହିନି, ତାଙ୍କର ମଙ୍ଗଳ ପାଇଁ ଆମେ ସୂଚନା ଦେଲି, ସେଦିନ ଶୁଣିଲେ ନାହିଁ କ'ଣ ଅଛି? ଆମେ ଯେଉଁ କ୍ଲାସ୍ରେ ଯାହା କିଛି ଶୁଣୁଛେ ସେଇଟା ଆମେ ନିଜେ ସଜାଡ଼ିବା ପାଇଁ ଶୁଣୁଛେ, ଯେଉଁ ଯେଉଁ ଦୋଷ ଗୁଡ଼ାକ ଆମେ ଶୁଣୁଛେ ସେଗୁଡ଼ା ସବୁ ଆମର ଅଛି, ଆମର ଅଛି ବୋଲି ଆମେ ସଜାଡ଼ିବା ପାଇଁ ଆଲୋଚନା କରୁଛେ। ଆଉ କ'ଣ ଅଛି? ଆଚ୍ଛା, ଚିହ୍ନ ବସ୍ତୁଟାକୁ ଆମ ଚାରିପଟରେ ଅଛି, ଆମର ଆଲୋଚନା ସେ କଥା ହେଉଥିଲା, ଚାରିପଟେ ଚିହ୍ନ ବସ୍ତୁ ଅଛି, ତଥାପି ଆମେ ଗୋଲ ଆଡ଼କୁ ଯାଇପାରୁନେ, ବିମୁଖ ହେଇଯାଉଛେ, ଶିଥିଳ ହେଇଯାଉଛେ, କାହିଁକି? ଏଇଟା ତ ପ୍ରଶ୍ନ, କାହିଁକି? କାରଣ ହେଉଛି ମାୟା, ମାୟା ସହଜରେ ଛାଡ଼ିବନି, ମାୟା ସହଜରେ ଛାଡ଼ିବନି ଗୋଟେ ଜୀବକୁ ଉଦ୍ଧାର କରି ଭଗବାନ ପାଖକୁ ପହଞ୍ଚାଇବା ପାଇଁ। କାହିଁ ଭଗବାନ ମାୟାକୁ ଦେଇଛନ୍ତି ନା ଦାୟିତ୍ୱ, ତୁମେ ସମସ୍ତଙ୍କ ଉପରେ ପରୀକ୍ଷା, ସମସ୍ତଙ୍କୁ ପରୀକ୍ଷା କର, ସେଇଥିପାଇଁ ସେ ହଁ ଜାଣିଲେ କ'ଣ, ଜାଣିଲେ ସେ ମନୋଭାବଟା ଆସୁନି କାହିଁକି? ଯଦି ଜାଣୁଛ କହୁନ କାହିଁକି? ଯଦି ଆମେ ଜାଣୁଛେ କହୁନି କାହିଁକି? ମାୟାର ପ୍ରଭାବଟା ରହିଛି ନା, ମାୟା ମୁଁ ପରୀକ୍ଷା କରୁଛି, ମାୟା ମାୟାର କାମ କ'ଣ କି? ପ୍ରଲୋଭନ ଦେଖେଇବ, ମାୟାର କାମ ଖାଲି ପ୍ରଲୋଭନ ଦେଖେଇବ, ପ୍ରଲୋଭନ ଦେଖିଲା ମାନେ ତୁମ ସବୁ ସମୟରେ ଖାଲି ପ୍ରଲୋଭନ ଦେଖେଇବ, ଦେଖିଲା ମାନେ ଏମିତି ଗୋଟେ ମୁହୂର୍ତ୍ତ ସେ ସ୍ଲିପ୍ କରିବ, ଆସିଲେ ଗଲାଣ୍ଡା ଗଲା। ତେଣୁ ଆମର ଏଇ ଯେଉଁ ଶିଥିଳତା ହେଉଛି ସେଇଥିପାଇଁ, ସେ ଲାଭ ପୂଜା ପ୍ରତିଷ୍ଠା ଧନ କାମିନୀ କାଞ୍ଚନ ଏସବୁ ଦେଖେଇବ, ସବୁଠୁ ଏଗୁଡ଼ାକୁ ଜଣେ ଛାଡ଼ି ଦେଇପାରେ, କାମିନୀ କାଞ୍ଚନ ଧନ ଏଗୁଡ଼ା ଛାଡ଼ି ଦେଇପାରେ, ମାୟା ତ ଶେଷ ଜନତା ହେଉଛି ପ୍ରତିଷ୍ଠା, ସେଇଠି ତ ପଡ଼ିବେ ସମସ୍ତେ ଭକ୍ତମାନଙ୍କ ପାଇଁ ଏଇଟା। ଭକ୍ତମାନଙ୍କ ପାଇଁ ଧନ କାମିନୀ ଏଗୁଡ଼ାକ ଲୋଭ ନଥାଇପାରେ, ଶେଷ ଯନ୍ତ୍ରଟା ରହିଛି। ପ୍ରଭୁପାଦ କୁହନ୍ତିନି ଦିସ୍ ଇଜ୍ ଦ ଲାଷ୍ଟ ସ୍ନେୟାର ଅଫ୍ ମାୟା, ମାୟାର ଶେଷ ଯନ୍ତ୍ର। ତେଣୁ ସବୁ ରହିଲେ କ'ଣ ହେଲା, ଚିନ୍ମୟ ବସ୍ତୁ ସବୁ ରହିଛି ସତ, କିନ୍ତୁ ମାୟାର କାମ ବି ସେଥିପାଇଁ ମାୟା ଥ୍ୟାଙ୍କଲେସ୍ ଜବ୍ କରୁଛି। ଭଗବାନ କହିଛନ୍ତି, ପ୍ରଭୁପାଦ କହିଛନ୍ତି ଥ୍ୟାଙ୍କଲେସ୍ ଜବ୍। ଠିକ୍ ଅଛି, ଜୟ ଶ୍ରୀ ପ୍ରଭୁପାଦ କି ଯା, ପ୍ରତ୍ୟାବନ ଶିଲ ଗୁରୁଦେବ କି ଯା।